హరే కృష్ణ సదానంద మాతృంద ଆପଣ ମାନଙ୍କ ଆମର ଚୈତନ୍ୟ ଚର୍ଚ୍ଚା ଅମୃତର ତୃତୀୟ ଦିବସର କଥାକୁ ସ୍ୱାଗତ ଜଣାଯାଉଛି। ଏହି ଚୈତନ୍ୟ ଚର୍ଚ୍ଚା ଅମୃତ ପ୍ରଭୁପାଦ ମହାରାଜ କହନ୍ତି, ଇଏ ଭାଗବତ ଠାରୁ ଆଉ ଟିକେ ଉନ୍ନତ ସ୍ତରର କଥା ଆସେ। ପୋଷ୍ଟ ଗ୍ରାଜୁଏସନ୍, ଭାଗବତ ଗ୍ରାଜୁଏସନ୍ ହେଲେ ପୋଷ୍ଟ ଗ୍ରାଜୁଏସନ୍, ତେଣୁ ଆପଣମାନେ ଆମର ମିଶନ ତରଫରୁ ପାଠ୍ୟକ୍ରମ ରହିଛି, ଯେଉଁମାନେ ଭଗବତ ଗୀତା ପାଠ କରିବେ ସେମାନେ ଭକ୍ତି ଶାସ୍ତ୍ରୀ ହେବେ, ଯେଉଁମାନେ ଭାଗବତ ପାଠ କରିବେ ସେମାନେ ଭକ୍ତି ବେଦାନ୍ତ ହେବେ, ଏବଂ ଯେଉଁମାନେ ଚୈତନ୍ୟ ଚରିତାମୃତ ପାଠ କରିବେ ସେମାନେ ଭକ୍ତି ସାର୍ବଭୌମ। ତେଣୁ ଏଇ ଭକ୍ତି ସାର୍ବଭୌମ ଶିକ୍ଷା ଦିଆଯାଉଛି ଆଜି ଏଠାରେ, ଯଦିଓ ଆମର ଯୋଗ୍ୟତା ନାହିଁ କିନ୍ତୁ ସେଇ ଭଗବାନଙ୍କ କୃପାରୁ ଆମେ ମାଧବେନ୍ଦ୍ର ପୁରୀଙ୍କ କୃପା ଆସନ୍ତାକାଲି ତାଙ୍କର ତିରୋଭାବ। ତେଣୁ ଏଇ ଯୋଉ ଭକ୍ତି ସାର୍ବଭୌମ ଏଇ କ୍ଲାସ ହେଉଛି ଭକ୍ତି ସାର୍ବଭୌମ କ୍ଲାସ, ବହୁତ ଉନ୍ନତ ସ୍ତରର କଥା, ଲୋକର ପ୍ରେମ ଧନ ବିଶେଷ କଥା। ଯା ହଉ, ଆମେ ଦୁଇ ଦିନ ଧରିକି ଆଲୋଚନା କରିଥିଲେ ଯେ କେବେ ଭାବରେ ମାଧବେନ୍ଦ୍ର ପୁରୀ ଭଗବାନଙ୍କର ଅତ୍ୟନ୍ତ ଉନ୍ନତ ଭକ୍ତ ମହାଭାଗବତ ସିଏ କିଭଳି ଭାବରେ ଏଇ ଧାରାରେ ଆସୁଛନ୍ତି, ଆମେ ତାଙ୍କର ଧାରାରେ ଆସୁଛେ, ରୂପାନଙ୍କ ଧାରା, ଆମର ଧାରା ହେଉଛି ରୂପ ରୂପଗୋସ୍ୱାମୀଙ୍କର ଧାରା ହେଉଛି ରୂପ, ଆମର ଏଇ ଧାରା ରୂପଙ୍କ ରୂପାନଙ୍କ ଧାରା, ଏଇ ଧାରାରେ ଆସୁଛନ୍ତି ମହାପ୍ରଭୁ ସ୍ୱୟଂ ଆସୁଛନ୍ତି। ତେଣୁ ମହାପ୍ରଭୁଙ୍କ ଆସିବା ପୂର୍ବରୁ ଏମାନେ ସବୁ ଆସିଛନ୍ତି, ତାଙ୍କ ଗୁରୁ ମାନେ ଗୁରୁଙ୍କର ଗୁରୁଙ୍କର ଗୁରୁ ଏଭଳି ଭାବରେ ରହିଛନ୍ତି। ମହାପ୍ରଭୁଙ୍କର ଗୁରୁ ହେଉଛନ୍ତି ଈଶ୍ୱର ପୁରୀ, ତାଙ୍କର ଗୁରୁ ହେଉଛନ୍ତି ମହାଦେବେନ୍ଦ୍ର ପୁରୀ। ସେଇ ମହାଦେବେନ୍ଦ୍ର ପୁରୀଙ୍କର ଦୁଇଟି ଲୀଳା ଏଠାରେ ପ୍ରକାଶ କରାଯାଉଛି, ଗୋଟେ ହେଉଛି ଭଗବାନ ଗୋପାଳ ଆବିର୍ଭାବ ହେଲେ, ଏବଂ ଦ୍ୱିତୀୟଟି ହେଉଛି ଭଗବାନ ତାଙ୍କ ପାଇଁ କ୍ଷୀର ଚୋରି କରେ, ଗୋପୀନାଥ ଗୋପୀନାଥ ତାଙ୍କ ପାଇଁ କ୍ଷୀର ଚୋରି କରେ, ସେଥିପାଇଁ ତାଙ୍କ ନାଁ ହେଲା କ୍ଷୀର ଚୋରା ଗୋପୀନାଥ। ଏଇ ଦୁଇଟି ଲୀଳା ବର୍ଣ୍ଣନା କରାଯିବ, ଆଉ ଗୋଟେ ଲୀଳା ଅନ୍ତ ଲୀଳା ରହିଛି ବର୍ଣ୍ଣନା କରାଯାଇଛି, ଭଗବାନ ମହାଦେବେନ୍ଦ୍ର ଆସିଲାକାଳେ ତାଙ୍କର ତିରୁଭାବ, ତେଣୁ ପିତୃଭାବ ଲୀଳାଙ୍କୁ ଯାହା ବର୍ଣ୍ଣନା କରିବା ଚୈତନ୍ୟ ଚର୍ତ୍ତାମୃତ ଅନ୍ତଲୀଳାରେ ଅଷ୍ଟମ ପରିଚ୍ଛେଦରେ ବର୍ଣ୍ଣନା କରାଯାଇଛି। ଅନ୍ତ ଅନ୍ତଲୀଳାରେ କିଭଳି ଭାବରେ ଭଗବାନ ଗୃହରେ କନ୍ଦନ କରୁଥିଲେ, ଆମର ଏଇ ଯେଉଁ ଧାରା ହେଉଛି ବିପ୍ରଳମ ଧାରା, ଭଗବାନ ଗୃହରେ କନ୍ଦନ କରାଯିବ, ଯେଉଁ ବିପ୍ରଳମ ଧାରା, ବିପ୍ରଳମ ଧାରା ମହାଦେବେନ୍ଦ୍ର ପୁରୀଙ୍କ ଠାରୁ ଆରମ୍ଭ ହେଉଛି। ତେଣୁ ଏଇ ଯେଉଁ ବିପ୍ରଳମ ଧାରା ବିଷୟରେ ଶୁଣିବା ଆମେ କହିବା କଥାଟି ରହିଛି। ତେଣୁ ଏଭଳି ଭାବରେ ଆମେ ଦୁଇ ଦିନ ଧରି କହୁଛୁ, କିଭଳି ଭାବରେ ମାଧବେନ୍ଦ୍ର ଆସିଲେ ଗୋପାଳଙ୍କୁ ସ୍ୱପ୍ନ ଦେଖେଇଲେ ଯେ ମୁଁ ଏଇ କୁଞ୍ଜରେ ରହିଛି। ତେଣୁ ଆମେ ଗତକାଲି ଏଇଠି କଥା ବିଶ୍ରାମ ଦେଇଥିଲେ ଯେ ଭଗବାନ ଯେତେବେଳେ ମାଧବେନ୍ଦ୍ର ପୁରୀ ବୃନ୍ଦାବନ ପରିକ୍ରମା ବୃନ୍ଦାବନ ବିଶେଷ ଭାବରେ ଯେଉଁ ରହିଛନ୍ତି ଗୋବର୍ଦ୍ଧନ ପରିକ୍ରମା କରି ଗୋବିନ୍ଦ କୁଣ୍ଡରେ ବିଶ୍ରାମ ନେଉଥିଲେ, ସେ ସନ୍ଧ୍ୟା ହେଇଗଲାଣି, କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି, ଏକାଦଶୀ କିଛି ନୁହଁ, ସବୁଦିନ ଏକାଦଶୀ ତାଙ୍କର। ତେଣୁ ଏଇଭଳି ଭାବରେ ଭଗବାନ ଆସି ତାଙ୍କୁ ଗୋଟେ ଦୁଗ୍ଧ ଭାଣ୍ଡ ପ୍ରଦାନ କଲେ, ଏ କଥାଟି ଆମେ କାଲି କହୁଥିଲେ, ଏବଂ ଭଗବାନ ଚାଲିଗଲି କାରେ ମୋର ଡେରି ହେଇଗଲାଣି, ଗୋଦହନ ହବ ମୋର ଡେରି ହେଇଗଲାଣି, ତମେ ଏଇଟା ରଖିଥାଉ ମୁଁ ଆସିକି ନେବି, ଏଇଭଳି ଭାବରେ କହି ଚାଲିଗଲେ। ତେଣୁ ଇଏ ସେ ଗୋରସକୁ ପାଳନ କରିକିରି ସେ ଦୁଗ୍ଧ ଭାଣ୍ଡକୁ ଧୋଇକିରି ରଖିକି ଅପେକ୍ଷା କରିକି ବସିଛନ୍ତି, କେତେବେଳେ ଆସିବେ କେତେବେଳେ ଆସିବେ, ରାତି ପାହି ତାଙ୍କ ନିଦ ହଉ ନାହିଁ, ଭଗବାନ ନାମ ନେଉଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ। ରାତ୍ରିର ଅନ୍ତିମ ପ୍ରହରରେ ତାଙ୍କ ଟିକେ ନିଦ୍ରା ହେଲା, ସେଇ ସମୟରେ ଭଗବାନ ସ୍ୱପ୍ନ ତାଙ୍କୁ ଦେଖେଇଲେ, ଇଏ ସ୍ୱପ୍ନ ଦେଖେଇଲେ କ'ଣ ନା ତାଙ୍କ ହାତ ଧରି ନେଇଯାଉଛନ୍ତି, ନେଇଯାଇକିରି ତାଙ୍କୁ ଦେଖାଉଛନ୍ତି ମୁଁ ଏଇ କୁଞ୍ଜରେ ରହୁଛି, କାରଣ ଯେତେବେଳେ ସେ ଦୁଗ୍ଧ ଭାଣ୍ଡଟି ପ୍ରଦାନ କରିଥିଲେ ଇଏ ପଚାରିଥିଲେ ତମେ କେମିତି ଜାଣିଲ, ତମେ କେଉଁଠି ରହୁଛ, ତମେ କେଉଁ ସ୍ଥାନ ବାସସ୍ଥାନ କେଉଁଟା, ତମେ କେମିତି ଜାଣିଲ ମୁଁ ଉପବାସ ରହିଛି ବୋଲି, ଏଇଭଳି ସବୁ କଥା ରହିଛି। ତେଣୁ ଭଗବାନ ତାଙ୍କୁ ସେଠି ତାଙ୍କ ହାତ ଧରି ନେଇଗଲେ, ସ୍ୱପ୍ନରେ ନେଇଗଲେ, ଏଇ କୁଞ୍ଜରେ ମୁଁ ରହୁଛି, ମୁଁ ହେଉଛି ଗୋପାଳ, ଗୋବର୍ଦ୍ଧନ ପର୍ବତ ଉପରେ ମୋର ମନ୍ଦିର ଥିଲା, କିନ୍ତୁ ଏଇ କାଳକ୍ରମେ ମୁଁ ଏଇଭଳି ଭାବରେ ଲୁକାୟିତ ଭାବରେ ରହିଛି, କିନ୍ତୁ ବର୍ତ୍ତମାନ ତୁମେ ଉଦ୍ଧାର କର ମୋତେ। ଏଇଭଳି ଭାବରେ ଆମେ ଗତକାଲି ଏଇ କଥାକୁ ଏଇଠି ବିଶ୍ରାମ ଦେଇଥିଲେ। ତେଣୁ ଏଇଭଳି ଭାବରେ ରାତି ଯୋଉ ପାହାନ୍ତ ପହରରେ ଯେଉଁ ସ୍ୱପ୍ନ ଦେଖିଲେ, ସେଇ ସମୟରେ ଜାଣିଲେ, ସେ ରୋଦନ କଲେ, ମୁଁ ଭଗବାନ ଦେଖିଲି, ଜାଣିପାରିଲି ନାହିଁ। ଭଗବାନ ଭଗବାନ ଏଇଭଳି ଭାବେ ପରୀକ୍ଷା ନିଅନ୍ତି ତାଙ୍କ ଭକ୍ତଙ୍କର। ଭଗବାନ ଆସି ଉପସ୍ଥିତ ହେଲେ ମଧ୍ୟ ଭକ୍ତ ଜାଣିପାରନ୍ତି ନାହିଁ। ଯେଉଁଭଳି ଭାବରେ ଭାଗବତ କରୋନା କାଳ ଯାଇଛି ଅଷ୍ଟମ ସ୍କନ୍ଦ 15-23 ଏଇ 9 ଅଧ୍ୟାୟରେ ଭଗବାନ ବାମନ ଦେବଙ୍କର ଲୀଳା ବର୍ଣ୍ଣନା କରାଯାଇଛି। ବାମନ ଦେବ ଗୋଟେ ଭିକ୍ଷୁକ ରୂପରେ ଆସିଥିଲେ ବଟୁ ବାମନ, ଏବଂ ସେତେବେଳେ ସେ ଜାଣିପାରିଲେ ନାହିଁ ବଳି ମହାରାଜ ମହାଜନ ସେ ଜାଣିପାରିଲେ ନାହିଁ ଭଗବାନ ବୋଲି, ସେ ଭାବିଲେ ଜଣେ ବ୍ରାହ୍ମଣ ଏଇଭଳି ଭାବରେ ଜାଣିଲେ। କିନ୍ତୁ ଶୁକଦେବ ଶୁକ୍ରାଚାର୍ଯ୍ୟ ତାଙ୍କର ଗୁରୁ ଜାଣିଲେ ହେଉଛନ୍ତି ଭଗବାନ ବୋଲି ଜାଣିଲେ, କିନ୍ତୁ ଭଗବାନଙ୍କ ଶରଣରେ ଯିବା ପାଇଁ ସେ ବାଧା ଦେଲେ, ତାଙ୍କ ଶିଷ୍ୟଙ୍କୁ ବାଧା କଲେ। ଏସବୁ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଥରେ ଥରେ ଭଗବାନ ଏଭଳି ଭାବରେ ଆସନ୍ତି, ଭଗବାନ ଜାଣିପାରନ୍ତି ନା, ତାଙ୍କ ଭକ୍ତମାନେ ଜାଣିପାରନ୍ତି ନାହିଁ। ଜୟଦେବ ଗୋସ୍ୱାମୀ, ଜୟଦେବ ଗୋସ୍ୱାମୀ ଗୀତଗୋବିନ୍ଦ ରଚନା କରିଛନ୍ତି। ଗୀତଗୋବିନ୍ଦ ଯେତେବେଳେ ରଚନା କରୁଛନ୍ତି, ସେଇ ସମୟରେ ଗୋଟେ ପଦ ଆସିଲା ଯେ ଭଗବାନ କହୁଛନ୍ତି ରାଧାରାଣୀଙ୍କୁ, ଦେହି ପାଦ ପଲ୍ଲବ ମୁଦାର, କହୁଛନ୍ତି ତମର ପାଦକୁ ମୋର ମସ୍ତକରେ ସ୍ଥାପନ କର, ପାଦ ପଦ୍ମକୁ ମୋର ମସ୍ତକରେ ସ୍ଥାପନ କର। ଏଠାକୁ ଲେଖିପାରିଲେ ନାହିଁ ଜୟଦେବ ଗୋସ୍ୱାମୀ, ତାଙ୍କର ଲେଖନୀ ଚଳିଲା ନାହିଁ, ତେଣୁ ସେଠି ରଖିକିରି ଗଲେ ସ୍ନାନ କରିବା ପାଇଁ। ଏବଂ ଭଗବାନ ଛଦ୍ମବେଶରେ ଆସି ପହଞ୍ଚିଗଲେ, ଛଦ୍ମବେଶରେ ଆସି ପହଞ୍ଚିଗଲେ, ଜୟଦେବ ରୂପରେ ଆସି ପହଞ୍ଚିଗଲେ। ସେ ତାଙ୍କ ପତ୍ନୀ କହିଲେ, ତମେ ଏବେ ଯାଇଥିଲେ କଣ ପଳେଇ ଆସିଲ, ନା ନା ମୁଁ ଭୁଲି ଯାଇଛି, କାଳେ ଭୁଲିଛି, ଗୋଟେ ମନଟି ପଦଟି ମନେ ପଡ଼ିଲା, ସେଟା ଲେଖିବା ପାଇଁ ଆସିଛି। ସେ ଝିଅ ଆଣିଲେ, ସେ ଝିଅ ସେ ଲେଖିଥିଲେ ଝିଅ ଲେଖିଲେ, ଦେହି ପଦ ପଲ୍ଲବ ମୁଦାର, ଏଭଳି ଭଗବାନ ଯିଏ ତାଙ୍କର ରହିଛି ଲେଖିକି ଚାଲିଗଲେ। ତେଣୁ ତାପରେ ଯେତେବେଳେ ଜୟଦେବ ଗୋସ୍ୱାମୀ ଆସିଲେ, ଜୟଦେବ ଗୋସ୍ୱାମୀ ଆସିକିରି ସ୍ନାନ ଫାନ କରିକି ଆସି ଖାଇ ପିଇକି ସବୁ ବସିଲା ବେଳକୁ, ସେଠୁ ତାପରେ କହିଲେ ସବୁ ଲେଖିବା ପାଇଁ ପଡ଼ିଲା ବେଳକୁ, କହିଲାରେ ସେ କିଏ ଲେଖିଛନ୍ତି ଏଇଟା, ଦେଇ ପାଦ କଲ ଉଦାହ, ତମେ ଆସିଲେ ପରା ଲେଖିକିରି ଗଲ, ଜାଣିଲେ ଆରେ ଭଗବାନ ଆସିଛ, ଭଗବାନ ଆସିଛନ୍ତି, ସେ ଜାଣିପାରିଲେ ନାହିଁ। ଏଇଭଳି ଭାବରେ ଭଗବାନଙ୍କୁ ଅନେକ ଲୀଳା ରହିଛି। ଭଗବାନ ଛଦ୍ମ ରୂପରେ ଆସିଲେ ଭଗବାନ କେହି ଜାଣିପାରନ୍ତି ନାହିଁ, ଯେମିତି ତାଙ୍କ ଭକ୍ତମାନେ ମଧ୍ୟ ଜାଣିପାରନ୍ତି ନାହିଁ। ତେଣୁ ସେଇ ଚୈତନ୍ୟ ମହାପ୍ରଭୁ ବର୍ତ୍ତମାନ ଭଗବାନ ହେଲେ ମଧ୍ୟ ଛଦ୍ମ ରୂପରେ ଆସିଛନ୍ତି, ଭକ୍ତ ରୂପରେ ଆସିଛନ୍ତି, ତେଣୁ ଅଧିକାଂଶ ଜାଣିପାରନ୍ତି ନାହିଁ ଇଏ ହେଉଛନ୍ତି ଭଗବାନ ବୋଲି। ଆମେ ଶୁଣିଲୁ ନା, ଯେହି ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ। ଅଧିକାଂଶ ଚୈତନ୍ୟ ଚରିତ ଆମକୁ ବର୍ଣ୍ଣନା କରାଯାଇଛି ଏ ଜରାସନ୍ଧ। ଜରାସନ୍ଧ ବିଷ୍ଣୁଙ୍କର ପୂଜକ ଥିଲେ, କିନ୍ତୁ କୃଷ୍ଣଙ୍କୁ ସେ ଭଗବାନ ବୋଲି ମାନୁନଥିଲେ। ସେଇଭଳି ଭାବରେ ଚୈତନ୍ୟ ଚରିତ ଆମରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି, ଯେଉଁମାନେ କୃଷ୍ଣଙ୍କୁ ଭଗବାନ ବୋଲି ଭାବୁଛନ୍ତି ଏବଂ ଚୈତନ୍ୟ ମହାପ୍ରଭୁଙ୍କୁ ଭଗବାନ ବୋଲି ମାନୁନାହାନ୍ତି, ସେମାନେ ମଧ୍ୟ ଅସୁର, ସେମାନେ ଅସୁର। ଚୈତନ୍ୟ ମହାପ୍ରଭୁଙ୍କୁ ଜାଣିପାରନ୍ତି ନାହିଁ, ଏଥି ରାମ ଭଗବାନ। କିନ୍ତୁ ଯେଉଁମାନେ ହତଭାଗ୍ୟ ସେମାନେ ଏଇ ଭଗବାନଙ୍କୁ ଜାଣିପାରିବେ ନାହିଁ। ଭାଗବତ ଏକାଦଶ ପଞ୍ଚମ ଅଧ୍ୟାୟ 32 ଶ୍ଳୋକରେ କୁହାଯାଇଛି, ଯେଉଁମାନେ ଏ କଳି ଯୁଗରେ ହରିକୃଷ୍ଣ ଆନ୍ଦୋଳନ, ହରିକୃଷ୍ଣ ସଂକୀର୍ତ୍ତନ ଯଜ୍ଞ ଯେଉଁମାନେ ଯୋଗଦାନ କରନ୍ତି, ସଂକୀର୍ତ୍ତନ ଯଜ୍ଞ ମହାପ୍ରଭୁ ଆରମ୍ଭ କରିଛନ୍ତି, ଏଇ ଯଜ୍ଞରେ ଯେଉଁମାନେ ଯୋଗଦାନ କରନ୍ତି ସେମାନେ ବହୁତ ସୁମେଧସ, ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି, ସେମାନେ ଅତ୍ୟନ୍ତ ବୁଦ୍ଧିମାନ, ଖାଲି ବୁଦ୍ଧିମାନ ନୁହଁ ଅତ୍ୟନ୍ତ ବୁଦ୍ଧିମାନ। କଳି ଯୁଗର ଲୋକମାନଙ୍କୁ ବୁଦ୍ଧି ନାହିଁ। ଭାଗବତ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏଇଟା କୁହାଯାଇଛି, ପ୍ରାୟଣ ଅଳ୍ପାୟସ ସଭ୍ୟ କଳାବସ୍ତ ଯୁଗ ଜଣା ମନ୍ଦା ସମ୍ବନ୍ଧ ମତେ ହୁଏ। ପ୍ରାୟ ଲୋକମାନଙ୍କର ଅଳ୍ପାୟସ, ତାଙ୍କର ବୁଦ୍ଧି ମଧ୍ୟ ଏତେ ଉନ୍ନତ ନୁହଁ, ଏସବୁ କଳି ଯୁଗରେ ବହୁତ ଅସୁବିଧା ସବୁ ରହିଛି। କିନ୍ତୁ ଯେଉଁମାନେ ଏତେ ଅସୁବିଧା ସତ୍ତ୍ୱେ ଯେଉଁମାନେ ଏଇ ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରନ୍ତି ସେମାନେ ଅତ୍ୟନ୍ତ ବୁଦ୍ଧିମାନ, ସୁମେଧସ। ଭାଗବତରେ ନବଯୁଗନ୍ଧର କଥା କହୁଛନ୍ତି, ଋଷଭଦେବଙ୍କର 9 ପୁତ୍ର, ପ୍ରସିଦ୍ଧ ପୁତ୍ର ଏମାନେ ସବୁ କବି ହବି ଇତ୍ୟାଦି। ତେଣୁ ଏଇଭଳି ଭାବରେ ମହାପ୍ରଭୁ ପ୍ରଥମା ଭକ୍ତ ରୂପେ ରଖନ୍ତି, ଅଧିକାଂଶ ଲୋକ ଜାଣନ୍ତି ନାହିଁ, ପୁରୀରେ ମଧ୍ୟ ଲୋକ ଜାଣନ୍ତି ନାହିଁ, ପୁରୀରେ ବ୍ରାହ୍ମଣ ମାନେ ମଧ୍ୟ ଜାଣନ୍ତି ନାହିଁ କି ଭଗବାନ ବୋଲି, ଏଭଳି କଥା ରହିଛି। ଯାହା ହଉ ଭଗବାନ ଚନ୍ଦନ ରୂପରେ ଆସନ୍ତି, ଭଗବାନ ସ୍ୱୟଂ ଆବିର୍ଭାବ ହେଲେ ତ ଅଧିକାଂଶ ଜାଣିପାରନ୍ତି ନାହିଁ। ଭଗବାନ କୃଷ୍ଣ ଯେତେବେଳେ ଲୀଳା କରୁଥିଲେ ସେ ଭଗବାନ ବୋଲି ଅଧିକାଂଶ ଲୋକ ଜାଣନ୍ତି ନାହିଁ, ଜାଣିନଥିଲେ ଭଗବାନ ଥିଲା ସମୟରେ ଲୀଳା କରୁଥିଲା ବେଳେ। ତେଣୁ ଭଗବାନ କହିଲେ ଅବଧାନନ୍ତି ମା ମୂଢ଼ା ମାନୁଷଙ୍କ ଆସୁଛ, ମନୁଷ୍ୟ ରୂପରେ ଯେତେବେଳେ ଭଗବାନ ଆସନ୍ତି ତାଙ୍କୁ କେହି ଜାଣିପାରନ୍ତି ନାହିଁ। ଏବେ ସେ ତ ଭାବରେ ଯେଉଁମାନେ ମୂର୍ଖମାନ ଜାଣିପାରନ୍ତି ନାହିଁ। ତେଣୁ ମାଧବେନ୍ଦ୍ର ପୁରୀ ସେଇଭଳି ଭାବରେ କ୍ରନ୍ଦନ କରୁଛନ୍ତି, ଭଗବାନ ଆସିଲେ ମୁଁ ଚିହ୍ନି ପାରିଲି ନାହିଁ। କହି କାଲି ଏକଥା ଯେମିତି କହୁଥିଲେ, ଶ୍ରୀକୃଷ୍ଣ ଦେଖିନୁ ମୁଇଁ ନାରୀ ମୁଁ ଚିହ୍ନିଛେ, ମୁଁ ତାଙ୍କୁ ଚିହ୍ନି ପାରିଲି ନାହିଁ ଭଗବାନ। ଏ ତ ବୋଲି ପ୍ରେମାବେଶ ପଡ଼ିଲା ଭୂମିତି, ପ୍ରେମ ଆବେଶରେ ଚଳି ପଡ଼ିଗଲେ ମୂର୍ଚ୍ଛା ହେଇଗଲେ। ଭଗବାନଙ୍କର ଏସବୁ ଭକ୍ତଙ୍କର ରହିଛି ଅଷ୍ଟାଙ୍ଗ କ'ଣ ସାତ୍ତ୍ୱିକ ବିକାର ରହିଛି, ଅଷ୍ଟ ସାତ୍ତ୍ୱିକ ବିକାର ରହିଛି। ସେଭଳି ଭାବରେ କୁଟିର ଭୂମିରେ ପଡ଼ିଗଲେ କ୍ଷଣିକ ରୋଦନ କରି ମନେ ପାଇଲା ଧୀର, ଆଜ୍ଞା ପାଳନ ଲାଗି ପାଇଲା ସୁସ୍ଥିର। ତାପରେ ପୁଣି ଧୀର ହେଇକରି ତା କଲେ ଭଗବାନ ଯୋଉ ଆଜ୍ଞା ଦେଇଛନ୍ତି ସେଟା ପାଳନ କରିବାକୁ ପଡ଼ିବ, ଭଗବାନଙ୍କ ଆଜ୍ଞା ପାଳନ କରିବାକୁ ପଡ଼ିବ। ତେଣୁ ଏଇଭଳି ଭାବେ ଚିନ୍ତା କରିକିରି ପ୍ରାତଃ ସ୍ନାନ କରି ପୁରୀ ଗ୍ରାମ ମଧ୍ୟ ଗଲା, ସବୁ ଲୋକ ଏକତ୍ର କରି କହିତେ ଲାଗିଲା। ପ୍ରାତଃ ସ୍ନାନ, ସ୍ନାନ ଯୋଉ କରିବା କଥା ପ୍ରାତଃ ମୁହୂର୍ତ୍ତରେ ସ୍ନାନ କରିବା କଥା, ପ୍ରାତଃ ସ୍ନାନ ଲୋକମାନେ ଏଇ ଯୋଉ ବିଭିନ୍ନ ପ୍ରକାର ସ୍ନାନ ରହିଛି, ଦେବ ସ୍ନାନ ହଉଛି ଏଇ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବା, ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବା, ମଙ୍ଗଳ ଆଳତି ଯୋଗ ଦେବା, ଏ ଯୋଉ ହେଉଛି ଦେବ ସ୍ନାନ ବ୍ରହ୍ମ ମୁହୂର୍ତ୍ତ। ଏଇ ସମୟଟା ହଉଛି ସୂର୍ଯ୍ୟୋଦୟର ଦେଢ଼ ଘଣ୍ଟା ପୂର୍ବ ସମୟଟା ହଉଛି ବ୍ରହ୍ମ ମୁହୂର୍ତ୍ତ। ଏଇ ସମୟରେ ସତ୍ୱଗୁଣର ପ୍ରାଧାନ୍ୟ ଥାଏ, ରଜଗୁଣ ତମଗୁଣର ପ୍ରାଧାନ୍ୟ ଥାଏ ସେଇ ସମୟରେ। ଭଗବତ ଗୀତା ଚଉଦ ଅଧ୍ୟାୟରେ ଭଗବାନ କହିଛନ୍ତି ସତ୍ୱ ରଜସ୍ତମ ସ୍ୱାଭିବ୍ୟ ସପ୍ତମ ରଜସ୍ତମ ସ୍ୱାଭିବ୍ୟ ସପ୍ତମ ଭଗବତ ଭାରତ, ରଜ ଏବଂ ତମଗୁଣକୁ କ'ଣ ତାକୁ ଡାଉନ କରିକିରି ସତ୍ୱଗୁଣର ପ୍ରାଧାନ୍ୟ ଥାଏ ସେଇ ସମୟ ବ୍ରହ୍ମ ମୁହୂର୍ତ୍ତରେ। ତେଣୁ ଏହି ସମୟରେ ଭଗବାନ ନାମ ରୂପ କରିବା କଥା, ଭଗବାନଙ୍କର ମଙ୍ଗଳ ଆଳତି ଦର୍ଶନ କରିବା କଥା, ଭଗବାନ ପୂଜାପୂଜି କରିବା କଥା, ବ୍ରହ୍ମ ମୁହୂର୍ତ୍ତ ସତ୍ୱଗୁଣର ପ୍ରାଧାନ୍ୟ ଥାଏ। ବ୍ରହ୍ମ ହେଉଛନ୍ତି ଭଗବାନ ହେଉଛନ୍ତି ଶୁଦ୍ଧ ସତ୍ୱ ତରଳ। ତେଣୁ ପ୍ରାତଃ ସ୍ନାନ ବିଧି ହେଉଛି ଏଇଟା, ପ୍ରାତଃ ସ୍ନାନ ଆଜିକାଲି ଯୁଗରେ ଲୋକମାନେ ସେଠି ଆମର ମଧ୍ୟ ରହିଛି, ଇଂରାଜୀ ମଧ୍ୟ ରହିଛି, ଏଇ କଥାଟି ରହିଛି, ଆପଣମାନେ ସମସ୍ତେ ଜାଣିଥିବେ, ଅର୍ଲି ଟୁ ବେଡ୍ ଅର୍ଲି ଟୁ ରାଇଜ୍ ମେକ୍ସ ମ୍ୟାନ୍ ହେଲ୍ଦି ୱେଲ୍ଦି ଆଣ୍ଡ ୱାଇଜ୍। ଶୀଘ୍ର ଯିବା ସ୍ନାନ କରିବା ଶୀଘ୍ର ଉଠିବ, ଆମର ଇସ୍କନ ଧାରା ଅଛି ସେଇଟା, ଶୀଘ୍ର ସ୍ନାନ କରିବେ ଶୀଘ୍ର ଉଠିବେ। ସେଥିପାଇଁ ସନ୍ଧ୍ୟା ରାତିରେ ସେମାନେ ଖାଦ୍ୟ ଗ୍ରହଣ କରନ୍ତିନି, ସନ୍ଧ୍ୟାବେଳେ ସାରିଦିଅନ୍ତି ଖାଦ୍ୟ, ପୁଣି ରାତିରେ ଖାଦ୍ୟ ଖାଇବା ଡେରି ହବ ସବୁ ଅଛି, ସେଥିପାଇଁ ବେଳାବେଳେ ଶୋଇପଡ଼ିବେ, ଶୋଇପଡ଼ିବେ ବେଳାବେଳେ ଉଠିବେ। ଯେଉଁମାନେ ଉନ୍ନତ ଭକ୍ତ ଯେମିତି ଆମର ଶୁଣୁଛେ ଯୋଉ ରହିଛନ୍ତି ମାଧବେନ୍ଦ୍ର ପୁରୀଙ୍କ ବିଷୟରେ, ସେ ସହନ କରନ୍ତି ନାହିଁ, ଖୁବ କମ ସବୁ ସେମାନେ ସହନ କରନ୍ତି, କିନ୍ତୁ ଅନ୍ତତଃ ଯେଉଁମାନେ ଏତେ ଉନ୍ନତ ନୁହନ୍ତି ଅନ୍ତତଃ 6 ଘଣ୍ଟା ସେମାନେ ଶୋଇବା ପାଇଁ ରେକମେଣ୍ଡ କରାଯାଇଛି। ପ୍ରଭୁପାଦ ମହାରାଜ କହନ୍ତି 6 ଘଣ୍ଟା ଶୋଇବେ ସେମାନେ, ବେଶୀ ଶୋଇବେ ନାହିଁ। ତେଣୁ ପ୍ରାତଃ ମୁହୂର୍ତ୍ତ ପ୍ରାତଃ ସ୍ନାନ କରି ପୁରୀ ଗ୍ରାମ ମଧ୍ୟ ଗଲା, ଯୋଉ ଗ୍ରାମକୁ ଗଲେ ସବୁ ଲୋକ ଏକତ୍ର କରି କହିତେ ଲାଗିଲା, ସମସ୍ତ ଲୋକକୁ ଯାଇକି ଘରେ ଘରେ ଯାଇକି ତାଙ୍କୁ ଡାକିଲେ। ଆସ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ଅଛି, ଗୋଟେ ରହି ଭଗବାନଙ୍କ ନିର୍ଦ୍ଦେଶ ରହିଛି ଗୋବର୍ଦ୍ଧନଧାରୀଙ୍କର, କିନ୍ତୁ ଗୋବର୍ଦ୍ଧନ ନିକଟରେ ସେମାନେ ରହୁଛନ୍ତି ଗୋବର୍ଦ୍ଧନଧାରୀ, ଆପଣ ଗୋବର୍ଦ୍ଧନ ପରିକ୍ରମା କରିବେ ଦେଖିବେ ସବୁ ସବୁ ସ୍ଥାନ ସବୁ ରହିଛି। ଗୋଟେ ସ୍ଥାନ ରହିଛି ଆମର ଭାଗବତ ଆମେ କହୁଥିଲେ ସେଇଟା, ଏଇଟା ହେଉଛି ଅଣିଓର, ଅଣିଓର ଗୋଟେ ସ୍ଥାନ ରହିଛି ଯେଉଁଠି ଭଗବାନ ସବୁ ଭୋଗ ଲଗାଉଥିଲେ, ଏଇ ଯୋଉ ଗୋବର୍ଦ୍ଧନ ପୂଜାରେ ସବୁ ଭୋଗ ଲଗାଉଥିଲେ। ଏ ଅଣିଓର ଶବ୍ଦର ଅର୍ଥ ହେଉଛି କ'ଣ, ଇଏ ଗୋଟେ କ'ଣ ବ୍ରଜଭାଷା, ଅଣିଓର ଶବ୍ଦର ଅର୍ଥ ହେଉଛି ଆହୁରି ଦିଅ ଆହୁରି ଦିଅ, ଭଗବାନ ଏତେ ସବୁ କାର୍ଯ୍ୟ ଗ୍ରହଣ କରୁଛନ୍ତି, ସେଥିପାଇଁ ସେ ଗ୍ରାମର ନାମ ହେଉଛି ଅଣିଓର। ଏଇଭଳି ଭାବରେ ବୃନ୍ଦାବନ ଗୋବର୍ଦ୍ଧନ ବାସୀ ମାନଙ୍କର କେତେ ଭାଗ୍ୟ, ଭଗବାନଙ୍କ ପାଖରେ ସେମାନେ ରହୁଛନ୍ତି ଗୋବର୍ଦ୍ଧନ ବାସ। ସେଇଭଳି ଭାବରେ ଏ ରଘୁନନ୍ଦନ ଧାମର ଆଖପାଖରେ ଯେଉଁମାନେ ରହୁଛନ୍ତି ବୁର୍ଲା ସମ୍ବଲପୁର ଇତ୍ୟାଦି, ସେମାନେ ମଧ୍ୟ ବହୁତ ବଡ଼ ଭାଗ୍ୟ, ସେମାନେ ଭଗବାନଙ୍କ ପାଖରେ ରହୁଛନ୍ତି। ଇଏ ହେଉଛି ମୁକ୍ତି, ଗୋଟେ ପ୍ରକାର ମୁକ୍ତି, ଯେଉଁ ଶାଲକ୍ୟ ଭଗବାନ ଯେଉଁ ଲୋକରେ ରହୁଛନ୍ତି ସେଇ ଲୋକରେ ରହିବା ଏ ଗୋଟେ ଶାଲକ୍ୟ ମୁକ୍ତି, ଆଉ ସାମିପ୍ୟ ଭଗବାନଙ୍କ ନିକଟରେ ବାସ କରିବା ଏ ଗୋଟେ ସାମିପ୍ୟ ମୁକ୍ତି। ପାଞ୍ଚ ପ୍ରକାର ମୁକ୍ତି ରହିଛି, ତାଦେହରେ ଚାରି ପ୍ରକାର ମୁକ୍ତି ଭକ୍ତମାନେ ଏଠି ଗ୍ରହଣ କରନ୍ତି, ଶାଲକ୍ୟ ସାମିପ୍ୟ ସାରୂପ୍ୟ ଶାସ୍ତି, ଏ ଚାରି ପ୍ରକାର। ସାରୂପ୍ୟ କହିଲେ ଭଗବାନ ଭଳି ରୂପ ସେମାନେ ପ୍ରାପ୍ତ ହୁଅନ୍ତି ଏବଂ ଭଗବାନ ଭଳି ଶକ୍ତି ସେମାନେ ପ୍ରାପ୍ତ ହୁଅନ୍ତି। ଶାସ୍ତି ଏଇ ଚାରିଟି ମୁକ୍ତି ଭକ୍ତମାନେ ନ ପାଇଲେ ମଧ୍ୟ ନ ଚାହିଁଲେ ମଧ୍ୟ ଭଗବାନ ତାଙ୍କୁ ପ୍ରଦାନ କରନ୍ତି, ସେମାନେ ଏଇ ମୁକ୍ତି ପ୍ରାପ୍ତ ହୁଅନ୍ତି। ତେଣୁ ଏମାନେ ସବୁ ଗୋବର୍ଦ୍ଧନ ବାସ ମାନେ ଯାଇକିରି ଡାକିକିରି ସବୁ ଲୋକ ଏକତ୍ର କରି କହିତେ ଲାଗିଲା, ମାଧବ ମନ୍ଦିରକୁ କହିବା ପାଇଁ ଆରମ୍ଭ କଲେ, ଗ୍ରାମର ଈଶ୍ୱର ତ ମା ଗୋବର୍ଦ୍ଧନ ଥାଏ, କୁଞ୍ଜେ ଆଛେ ଚଲ ତାରେ ବାହିର କରି। ଗ୍ରାମରେ ତମର ଗ୍ରାମର ଈଶ୍ୱର ହଉଛନ୍ତି ଗୋବର୍ଦ୍ଧନ ଧାରୀ। ମୁଁ ଯେତେବେଳେ ଆମର ପିଲାଦିନ କଥା ମୁଁ କହୁଛି, ଆମେ ଜଗନ୍ନାଥଙ୍କର ପୂଜା କରୁଥିଲୁ, ପୂଜା କରୁଥିଲୁ ଆମେ ଜଗନ୍ନାଥ ପୂଜା କରୁଥିଲୁ, ମୋତେ ଜଣେ କହିଲେ ଇଏ ହଉଛି ତମର ଇଷ୍ଟ ଦେବତା, ଜଗନ୍ନାଥ ହଉଛନ୍ତି ଇଷ୍ଟ ଦେବତା। ତେଣୁ ମୁଁ ଭାବିଲି ମୁଁ ଜାଣିନି ସିଏ କଣ ପ୍ରକୃତ ଭାବ, ମୁଁ ସେ ତ ଜାଣିନଥିଲି। ସେଇଭଳି ଭାବେ ପ୍ରକୃତରେ ବୃନ୍ଦାବନବାସୀ ମାନେ ଜାଣନ୍ତି ନାହିଁ କୃଷ୍ଣ ହଉଛନ୍ତି ଭଗବାନ ବୋଲି, କାରଣ ସେଠି ମାଧୁର୍ଯ୍ୟ ଲୀଳା ସବୁ ରହିଛି, ମାଧୁର୍ଯ୍ୟ ଭାବ ରହିଛି। ମଥୁରା ଏବଂ ଦ୍ୱାରକାରେ ମଥୁରା ଏବଂ ଦ୍ୱାରକାବାସୀ ମାନେ ଭଗବାନ ବୋଲି ଜାଣନ୍ତି, ଐଶ୍ୱର୍ଯ୍ୟ ଜ୍ଞାନ ତାଙ୍କର ରହିଛି, କିନ୍ତୁ ବୃନ୍ଦାବନବାସୀ ମାନେ ତାଙ୍କର ଐଶ୍ୱର୍ଯ୍ୟ ଜ୍ଞାନ ନାହିଁ, ମାଧୁର୍ଯ୍ୟ ଜ୍ଞାନ ମାଧୁର୍ଯ୍ୟ ଭାବ ତାଙ୍କର ରହିଛି। ତେଣୁ ସେମାନେ କୃଷ୍ଣଙ୍କୁ ଭଗବାନ ବୋଲି ଭାବନ୍ତି ନା, ତାଙ୍କ ନିଜ ଲୋକ ବୋଲି ଭାବନ୍ତି, ଅତ୍ୟନ୍ତ ନିଜର ଦୈତ। ଏଇ ଶ୍ଳୋକଟି ଆସିବା ଆମେ କହିବା, ଏ ଅନ୍ତିମ ଲୀଳା ମାଧବେନ୍ଦ୍ର ପୁରୀଙ୍କ, ଏଇ ଦିନ ଦୟାଙ୍କ ନାଥ ହେଇ ମଥୁର ନାଥ ମଧ୍ୟ ଆପଣ କେସେ, ଏଇ ଯୋଉ ଶ୍ଳୋକଟି ରହିଛି ଦୈତ ଅତ୍ୟନ୍ତ ପ୍ରିୟ। ଏଇ ଶ୍ଳୋକଟି କହିବାରୁ ମାଧବେନ୍ଦ୍ର ପୁରୀ ଭଗବାନ ଅତ୍ୟନ୍ତ ପ୍ରିୟ ହେଇଗଲେ। ଏଇ ଶ୍ଳୋକ ଆମେ କହିବା, ଆମେ କହିପାରିବା କି ନାହିଁ କହିଦେଉଛି ଆଗିବା, ଏଇ ଶ୍ଳୋକରୁ ତିନି ଜଣ ବ୍ୟକ୍ତି ତିନି ଜଣ ଜାଣନ୍ତି, ଆଉ କେହି ଜାଣନ୍ତି ନାହିଁ, ଚତୁର୍ଥ କେହି ଜାଣନ୍ତି ନାହିଁ, ଆମେ କଣ କହିବା। କୃଷ୍ଣନାଥ କବିରାଜ ଗୋସ୍ୱାମୀ କହୁଛନ୍ତି କିଏ କିଏ ଜାଣନ୍ତି ନା, ଏଇ ମାଧବେନ୍ଦ୍ର ପୁରୀ ସଙ୍ଗୀତଟି ରଚନା କରିଥିଲେ, ଏଇ ଦିନ ଦୟାଙ୍କ ନାଥ ହେଇ ମଥୁର ନାଥ କଲୁ ପଦାବର କେସେ, ଏସବୁ କୋଉଠି ଅଛନ୍ତି, ଆଉ ଗୋଟେ ପଦ ରହିଛି। ତେଣୁ ଏଇଟାକୁ ଗାଁ କରି ସେ ରୋଧ କରୁଥିଲେ, ଏହାର ଅର୍ଥକୁ ରାଧାରାଣୀ ଜାଣନ୍ତି, ଚୈତନ୍ୟ ମହାପ୍ରଭୁ ଜାଣନ୍ତି ଏବଂ ମାଧବେନ୍ଦ୍ର ପୁରୀ ଜାଣନ୍ତି, ଆଉ ଚତୁର୍ଥ ବ୍ୟକ୍ତି କିଏ ଜାଣନ୍ତି ନାହିଁ, ଆମେ କଣ କହିବୁ ତାର ଅର୍ଥ। ଏଇ ଦିନ ଏଇ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ, ଆଉ ଲାଷ୍ଟକୁ ସେଟା ରହିଛି, ଯଦି ସୁବିଧା ହବ କି ନାହିଁ ଆମେ ଦେଖିବା, ଏ ଅନ୍ତରୀଳାର କଥା। ତେଣୁ ଇଏ ମାଧବେନ୍ଦ୍ର ପୁରୀ ସେଇଭଳି ଭାବରେ କହିଲେ, ତମର ଗ୍ରାମର ଦେବତା, ଗ୍ରାମର ଈଶ୍ୱର, ତମର ଗୋବର୍ଦ୍ଧନ ଧାରୀ, ଗୋବର୍ଦ୍ଧନ ଧାରଣ କରିଥିଲେ ସାତ ଦିନ ସାତ ରାତି ଗୋବର୍ଦ୍ଧନ, କିନ୍ତୁ ତଥାପି ଆମର ଜଣେ ମହାରାଜ କହନ୍ତି, ଆଚାର୍ଯ୍ୟ ଜଣେ କହନ୍ତି, ସେଇ ବୃନ୍ଦାବନ ବା ଗୋବର୍ଦ୍ଧନ ଦେଇକିରି ବହୁତ ଲୋକ ଯିବା ଆସିବା କରୁଛନ୍ତି, ବହୁତ ଲୋକ ଯିବା ଆସିବା କରୁଛନ୍ତି, ବସ୍ ଯିବା ଆସିବା କରୁଛନ୍ତି, କିନ୍ତୁ ସେମାନେ ଜାଣନ୍ତିନି ଇଏ ଭଗବାନ ବୋଲି, ଭଗବାନ ଲୀଳା ସବୁ ହେଇଥିଲା, ଏତେ ଲୀଳା ରହିଛି। ଆମେ ଏଇ ଇତିହାସ ପଢୁ ନାହିଁ, ଆମେ ଇତିହାସ ପଢୁଛେ କ'ଣ ନା, ଆକବର ଏମିତି କରିଥିଲେ, ବାବର ଏମିତି କରିଥିଲେ, ଇବ୍ରାହିମ ଲୋଧି ଏମିତି କରିଥିଲେ, ଏଇସବୁ କଥା ସବୁ ପଢୁଥିଲେ। ଆମର କି ଦୁର୍ଭାଗ୍ୟ, କଳିଯୁଗର ଲୋକମାନେ ଦୁର୍ଭାଗ୍ୟ ହେଉଛି ଏଇଟା, କେତେ ସୁନ୍ଦର ଇତିହାସ ଭଗବାନଙ୍କ କଥାରେ ପରିପୂର୍ଣ୍ଣ ରହିଛି ବୈଦିକ ସାହିତ୍ୟ, ଭଗବାନଙ୍କ ଲୀଳାରେ ପରିପୂର୍ଣ୍ଣ ରହିଛି। ସେମାନେ ଯେଉଁମାନେ ସେଟା ଅଧ୍ୟୟନ କରିବେ ବା ଶୁଣିବେ, କିଛି ତାଙ୍କର ଭାଗ୍ୟ, ଭଗବାନ ଏ ଲୀଳା ସବୁ କରୁଥିଲେ, ସାତ ଦିନ ସାତ ରାତି ଧରି ଲୀଳା କରୁଥିଲେ, କିନ୍ତୁ ତଥାପି ଏଭଳି ଲୋକ ଅଛନ୍ତି ଯେ ଗୋବର୍ଦ୍ଧନ ଦେଖିକି ସେମାନେ କହିବେନି ନା ଏ ଭଗବାନ କରିନଥିଲେ ଲୀଳା, ଏ ମନଗଡ଼ା କଥା। ଭକ୍ତି ଭାରତକୁ ନ ଆସିଲେ ଜଣେ ବୁଝିପାରିବ ନାହିଁ, ଭଗବାନ ଲୀଳାକୁ ବୁଝିବା ଏତେ ସହଜ, ଭଗବାନ କହିଲେ ଭକ୍ତିଆ ନାମ ଅଭିଜାନାତି, ଭକ୍ତିରେ ଭଗବାନଙ୍କୁ ଜାଣିବା, ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ବୁଝିପାରିବେ ନାହିଁ। ଜ୍ଞାନୀମାନେ ଯୋଗୀମାନେ ବା କର୍ମୀମାନେ ଏମାନେ ଭଗବାନ ବୁଝିପାରିବେ ନାହିଁ, ଆଂଶିକ ଭାବରେ ବୁଝିବେ, ପୂର୍ଣ୍ଣ ଭାବରେ ବୁଝିପାରିବେ ନାହିଁ ଭଗବାନ ଲୀଳାକୁ। ଏହି ପ୍ରସଙ୍ଗରେ ଗୋଟେ କଥା ରହିଛି, ଭାଗବତ ଅଷ୍ଟମ ସ୍କନ୍ଧରେ ପାଞ୍ଚରୁ ବାର ଏ ଆଠଟି ଅଧ୍ୟାୟରେ ଯେଉଁ ସମୁଦ୍ର ମନ୍ଥନ ଲୀଳାଟି ହେଇଥିଲା ଷଷ୍ଠ ମନ୍ଥନ ସମୟରେ, ସେଇ ସମୟରେ ଦେବତାମାନେ ଅସୁରମାନେ ମିଶିକିରି ମନ୍ଦର ପର୍ବତକୁ ଆଣିକିରି ଆସିଥିଲେ, ସୁନାର ପର୍ବତ 10,000 ଯୋଜନ ଉଚ୍ଚ ରହିଛି ତାର, ଏଭଳି ରହିଛି, ଆଣିକି ଆସିଥିଲେ, କିନ୍ତୁ ଏତେ ଓଜନ ହେଲା ତଳେ ପଡ଼ିଗଲା। ତେଣୁ ଦେବତାମାନେ ଭଗବାନଙ୍କୁ ସ୍ମରଣ କଲେ, ଭଗବାନ ଆସି ପହଞ୍ଚିଗଲେ ଗରୁଡ଼ ପୃଷ୍ଠରେ ଭଗବାନ ଆସି ପହଞ୍ଚିଗଲେ ତେଣୁ ସେ ଯୋଉ ଲୋକମାନେ ଯୋଉ ଦେବତା ମାନେ ଅସୁର ମାନେ ମୃତ୍ୟୁବରଣ କରିଥିଲେ, ତା ତଳେ ଯୋଉମାନେ ରହିଯାଇଥିଲେ ସବୁ ମୃତ୍ୟୁବରଣ କରିଥିଲେ। ଭଗବାନ କଣ କରେ ନା ବାମ ହାତ ତାକୁ ଟେକି ଦେଲେ, ଟେକି ଦେଇକି ସେମାନେ ସବୁ ଇକ୍ଷଣ ମାଧ୍ୟମରେ ତାଙ୍କୁ ପୁଣି ଜୀବନଦାନ କଲେ ଏବଂ ଭଗବାନ ଏଇ ବ୍ରାହ୍ମ ହାତରେ ନେଇକିରି ଗରୁଡ ପୃଷ୍ଠରେ ରଖିଦେଲେ ମନ୍ଦାର ମନ୍ଦାର ପର୍ବତକୁ ଗରୁଡ ପୃଷ୍ଠରେ ରଖିଦେଲେ ଭଗବାନ ସେଠି ବସିଲେ, ଗରୁଡ ପୃଷ୍ଠରେ ବସିଲେ ଏବଂ ଦେବତା ମାନେ ଅସୁର ମାନେ ସମସ୍ତେ ଗରୁଡ ପୃଷ୍ଠରେ ବସିଲେ ଏବଂ ଗରୁଡ ମାନେ ଗୋଟେ ପଙ୍ଖା ଏଇ ପହଞ୍ଚିଗଲେ ଏଇ କ୍ଷୀର ସାଗର ନିକଟରେ ପହଞ୍ଚିଗଲେ। ଏଇ ପ୍ରସଙ୍ଗରେ ପ୍ରଭୁପାଦ ମହାରାଜ କହନ୍ତି ଅସୁର ମାନେ ଯଦି ସେଇଠି ଥିଲେ କିନ୍ତୁ ପରେ ଯେତେବେଳେ ଏଇ ଲୀଳାଟିକୁ କୁହାଯାଉଛି ସେତେବେଳେ ସେ କହିବେ ଦିସ୍ ଇଜ୍ ଫିକ୍ସନ୍, ଏ ମନଗଡ଼ା କଥା, ମନଗଡ଼ା କଥା ଏଇଭଳି ଭାବେ। ତେଣୁ ଭକ୍ତି ଜଣେ ଭକ୍ତ ନୁହନ୍ତି ମାନେ ଭଗବାନ ଲୀଳା ବୁଝିପାରିବେ ନାହିଁ। ବହୁତ ଭଗବାନଙ୍କ ଉପରେ ସବୁ ତଥାଗତ ଜ୍ଞାନୀ ମାନେ ବା କର୍ମୀ ମାନେ ସବୁ ବିଭିନ୍ନ ପ୍ରକାର ସବୁ ରଚନା କରିଛନ୍ତି, ସଙ୍ଗୀତ ନାଟକ ଇତ୍ୟାଦି ସବୁ ରଚନା କରିଛନ୍ତି, କିନ୍ତୁ ସେଇଟାକୁ ସେମାନେ ଭକ୍ତ ଯୋଉମାନେ ନୁହନ୍ତି ସେମାନେ ବୁଝିପାରିବେ ନାହିଁ ଲୀଳାକୁ। ସେଥିପାଇଁ କୁହାଯିବ ଯାଅ ଭାଗବତ ବୈଷ୍ଣବର ଯାଅ ଭାଗବତ ବୈଷ୍ଣବର ଏକାନ୍ତ ଚୈତନ୍ୟ ଚୈତନ୍ୟ ମହାପ୍ରଭୁ ଏଇ ଧାରାରେ ଆମେ ଆସୁଛେ। ଚୈତନ୍ୟ ମହାପ୍ରଭୁ ଏ ଯୋଉ ମାଧବେନ୍ଦ୍ର ପୁରୀ ଏ ଯୋଉ ଭାବ ରହିଛି ଭଗବାନ ପୂଜା କଥା ରହିଛି ପରିପାଟି ରହିଛି ମହାପ୍ରଭୁଙ୍କ ବା ମାଧବେନ୍ଦ୍ର ପୁରୀଙ୍କ ପୂର୍ବରୁ ଲୋକମାନଙ୍କର ଏଇସବୁ ଯୋଉ ଭଗବାନଙ୍କର ଯୋଉ ରସ ରହିଛି ଏ ରସ ଜ୍ଞାନ ନଥିଲା, ଅଢେଇଟି ରସ ବିଷୟରେ ତାଙ୍କ ଭିତରେ ଜ୍ଞାନ ଥିଲା। ଶାନ୍ତ ରସ, ଦାସ ରସ ଏବଂ ସଖ୍ୟ ରସର ସମ୍ଭ୍ରମ ସଖ୍ୟ, ଏ ହଁ ସମ୍ଭ୍ରମ ସଖ୍ୟ, ଏ ଅଢେଇଟି ରସରେ ଭଗବାନଙ୍କର ଆରାଧନା କରାଯାଉଥିଲା। କିନ୍ତୁ ମାଧବେନ୍ଦ୍ର ପୁରୀ ଏ ଆହୁରି ଉନ୍ନତ ଭାବ ପ୍ରଦାନ କଲେ। ଶାନ୍ତ ଦାସ ତାପରେ ସଖ୍ୟ, ସଖ୍ୟର ଦୁଇ ପ୍ରକାର ସଖ୍ୟ ରହିଛି, ସମ୍ଭ୍ରମ ସଖ୍ୟ ବିଶ୍ରମ ସଖ୍ୟ ଏବଂ ତାପରେ ବାତ୍ସଲ୍ୟ, ବାତ୍ସଲ୍ୟ ମଧ୍ୟ ଦୁଇ ପ୍ରକାର ବାତ୍ସଲ୍ୟ ରହିଛି, ହେଉଛି କଣ ନା ସମ୍ଭ୍ରମ ବାତ୍ସଲ୍ୟ ବିଶ୍ରମ ବାତ୍ସଲ୍ୟ ଏବଂ ତାପରେ ହଉଛି ମାଧୁର୍ଯ୍ୟ, ମାଧୁର୍ଯ୍ୟ ଭାବ। ଏଇ ମାଧୁର୍ଯ୍ୟ ଭାବକୁ ମାଧବେନ୍ଦ୍ର ପୁରୀ ପ୍ରକଟ କଲେ, ମାଧୁର୍ଯ୍ୟ ଭାବ ଭଗବାନଙ୍କୁ ଆରାଧନା କରିଥିଲେ ସିଏ ମାଧୁର୍ଯ୍ୟ ଭାବ। ତେଣୁ ଚୈତନ୍ୟ ମହାପ୍ରଭୁ ଏଇଟା ପ୍ରଧାନ ମାଧୁର୍ଯ୍ୟ ମଧ୍ୟ ଦୁଇ ପ୍ରକାର ମାଧୁର୍ଯ୍ୟ ରହିଛି, ସ୍ୱକୀୟା ପରକୀୟା, ସବୁଠାରୁ ଶ୍ରେଷ୍ଠ ରସ ରହୁଛି ପରକୀୟା ରସ। ଜୟ ଜୟ ସର୍ବରସ ପ୍ରଜେତେ ଏଇ ରାଧାକୃଷ୍ଣ ତତ୍ତ୍ୱ ପରକୀୟା ରସ ରାସ ଲୀଳା। ଭାଗବତମରେ ଯଦିଓ ରାସ ଲୀଳା ବର୍ଣ୍ଣନା କରାଯାଇଛି କିନ୍ତୁ ରାଧାରାଣୀଙ୍କର ନାମ ନା ଭାଗବତମରେ, ଯେଉଁମାନେ ଭକ୍ତ ନୁହନ୍ତି ସେମାନେ କହିବେ ଭାଗବତମରେ ରାଧାଙ୍କର ନାମ ନାହିଁ, ଭାଗବତ ରାଧାଙ୍କର ନାମ ନାହିଁ, ରାସ ଲୀଳା କହିଲେ ଭଗବାନ ତାଙ୍କ ସଙ୍ଗୀତ କିନ୍ତୁ ରାଧାଙ୍କର ନାମ ନାହିଁ, ଏ ବହୁତ ଗୋପନୀୟ ତଥ୍ୟ। ତେଣୁ ଯାହାବି ହଉ ତେଣୁ ଭଗବାନ ରାଧାରାଣୀଙ୍କର ନାମ ରହିଛି କିନ୍ତୁ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଦେଖିପାରିବେ ନାହିଁ। ଯେମିତି ଭଗବାନ ରହିଛନ୍ତି ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ବୁଝିପାରିବେ ନା ସେମାନେ କୋଉଠୁ ଭଗବାନ କଣ ଅର୍ଚ୍ଚି ବିଷ୍ଣୁ ଶିଳାଧି ମନ୍ଦିର ଦେଖିକିରି ଭଗବାନଙ୍କର ରୂପ ଦେଖିକିରି ଅର୍ଚ୍ଚା ବିଗ୍ରହ ଦେଖିକିରି ସେମାନେ ଭାବିବେ ଏ କୋଉ ଶିଳାରେ ତିଆରି ହେଇଛି, କୋଉ ଧାତୁ ତିଆରି ହେଇଛି ଏଇଭଳି ଭାବେ ସେମାନେ କହିବେ, ସେମାନେ କହିବେ ନାହିଁ ଇଏ ଭଗବାନ ବୋଲି, ଭଗବାନ ସ୍ୱୟଂ ଅଛନ୍ତି ଏଠି ଭକ୍ତ ସେମାନେ ବୁଝିବେ, ପାଷଣ୍ଡିମାନେ ବୁଝିପାରିବେ ନାହିଁ। ତେଣୁ ଏଇ ଯୋଉ ଜୟ ଉଜ୍ଜଳ ସେ ରାଧାରାଣୀ ନାଁ ଭାଗବତ ଦଶମ ସ୍କନ୍ଧ 31 ଅଧ୍ୟାୟରେ 30 ଅଧ୍ୟାୟରେ ଏ ରାଧାରାଣୀଙ୍କ ନାମ ଉଲ୍ଲେଖ ହେଇଛି ତର କି ଭାବରେ ଅନ୍ୟାରାଧିତ ନୂନା ଅନନ୍ୟ ଭାବରେ ଆରାଧନା କରିଥିଲେ ସେ ହେଉଛି ରାଧା ଅନ୍ୟାରାଧିତ ନୂନା ଦଶମ ସ୍କନ୍ଧ 31 ଅଧ୍ୟାୟ ସବୁଠି ଅଛନ୍ତି ତେଣୁ ସେଇଭଳି ଭାବରେ ଭାଗବା ସମସ୍ତଙ୍କ ପାଇଁ ପ୍ରକାଶ ତ ହୁଅନ୍ତି ନାହିଁ ଏ ଯୋଉ ତତ୍ତ୍ୱକୁ ମହାପ୍ରଭୁ ଆମର ଯୋଉ ରହିଛନ୍ତି ମାଧବେନ୍ଦ୍ର ପୁରୀ ଏ ମାଧୁର୍ଯ୍ୟ ରସକୁ ଆରମ୍ଭ କରିଥିଲେ ମାଧୁର୍ଯ୍ୟ ରସ ସେଇ ରସକୁ ପ୍ରଦାନ କରିବା ପାଇଁ ମହାପ୍ରଭୁ ଆସିଲେ ମହାପ୍ରଭୁ ଆସିକି ସେଟା ପ୍ରଦାନ କଲେ ଉନ୍ନତ ଉଜ୍ଜଳ ରସ ଆଂଶ ଭକ୍ତି ଶ୍ରେୟ ଉନ୍ନତ ଉଜ୍ଜଳ ରସ ଉନ୍ନତ ରସ ହଉଛି ତାଙ୍କ ପୂର୍ବରୁ ଏଇସବୁ ରସରେ ଲୋକମାନେ ଭଗବାନଙ୍କ ଆରାଧନା କରୁନଥିଲେ ଏ ଜ୍ଞାନ ନଥିଲା ତେଣୁ ମହାପ୍ରଭୁ ସେଟା ପ୍ରଦାନ କଲେ ମାଧୁର୍ଯ୍ୟ ରସ ମାଧୁର୍ଯ୍ୟ ଭାବରେ ଭଗବାନଙ୍କର ଆରାଧନା କରାଯିବ ଏ ରସକୁ ମହାପ୍ରଭୁ ଏଇ ମାଧବେନ୍ଦ୍ରପୁରୀଙ୍କ ଠାରୁ ଆସିଛି ସେ ରସ ସବୁ ଆସିଛି ତେଣୁ ମାଧବେନ୍ଦ୍ରପୁରୀ କହିଲେ ଦେଖ କୁଞ୍ଜେ ଅଛି ଚଲ ତାହେଲେ ବାହାରେ ବି କରିବ ବର୍ତ୍ତମାନ ଯିବା ଚାଲ ତେଣୁ ବାହାର କରିବ ରହିଛନ୍ତି ତେଣୁ ଅତ୍ୟନ୍ତ ନିବିଡ଼ କୁଞ୍ଜ ନାରୀ ପ୍ରବେଶ କୁଠାରୀ କୋଦାଳି ରହ ଧାର କରିତେ ସେ ଦେଖିଲେ ଦେଖିଲେ ସେ ଭଗବାନ ଲୀଳାକୁ ଭଗବାନ ତା ପୂର୍ବରୁ ଦେଖିଦିଅନ୍ତି ଯେମିତି ଆମର ଗୁରୁଦେବ ଦେଖିଲେ ଭଗବାନଙ୍କ ରାମଚନ୍ଦ୍ରଙ୍କ ଲୀଳା ଆମେ ବିରାଟ ମନ୍ଦିର ହବ ସେ ଆଗରୁ ଦେଖିଦେଇଥିଲି ତେଣୁ ସେଇଭଳି ଭାବରେ ମାଧବେନ୍ଦ୍ର ପୁରୀ ଦେଖି ତାଙ୍କ କୁଞ୍ଜରେ ନେଇକି ଦେଖିଦେଲେ ଭଗବାନ ଦେଖିଦେଲେ ତେଣୁ ସେ କହୁଛନ୍ତି ଅତ୍ୟନ୍ତ ନିବିଡ଼ କୁଞ୍ଜ ବହୁତ ଘନ କୁଞ୍ଜ ତା ଭିତରେ ପ୍ରବେଶ କରିହେବ ନାହିଁ ତେଣୁ କୋଠା କୋରାଡ଼ି କୋଦାଳ ସବୁ ଧରିକି ଚାଲ ସବୁ ଧରିକି ଚାଲିଲେ ଶୁଣି ଲୋକ ତାର ସଙ୍ଗେ ଚାଲିଲା କରିସେ କୁଞ୍ଜ କାଟି ଦ୍ୱାର କରି କରିଲା ପ୍ରବେଶ ବୃନ୍ଦାବନବାସୀ ମାନେ ବା ଗୋବର୍ଦ୍ଧନବାସୀ ମାନେ ସେମାନେ ଉନ୍ନତ ସ୍ତରର କଥା ସେମାନେ ସାଧାରଣ ବ୍ୟକ୍ତି ନୁହନ୍ତି ତାଙ୍କର ରହିଛି ଯୋଉ ଭକ୍ତି ରହିଛି ଇଏ ହଉଛି ଭକ୍ତି ଦୁଇ ପ୍ରକାର ରହିଛି ଗୋଟେ ସାଧନ ଭକ୍ତି ଗୋଟେ ହଉଛି କଣ ତ କୁହନ୍ତି ପ୍ରେମ ଭକ୍ତି ଆଉ ଗୋଟେ କଣ ରହିଛି କଣ ଆମେ ସାଧନ କରୁଛେ ଭକ୍ତି ସାଧନ କରୁଛେ କିନ୍ତୁ ତାଙ୍କର ରାଗାନୁଗ ଭକ୍ତି ସାଧନ ଭକ୍ତି ରାଗାନୁଗ ଭକ୍ତି ବୃନ୍ଦାବନବାସୀ ମାନଙ୍କର ରାଗାନୁଗ ଭକ୍ତି ରହିଛି ତାଙ୍କର ସ୍ୱତଃ ଭଗବାନ ପ୍ରତି ରାଗ ରହିଛି ବା ଭାବ ରହିଛି ବା ପ୍ରେମ ରହିଛି ତେଣୁ ଅନ୍ୟମାନେ ଆମେ ଆମେ ସବୁ ସାଧନ ସାଧନ କରୁଛେ ଭଗବାନ ପ୍ରତି ଆମର ପ୍ରେମ ନାହିଁ କିନ୍ତୁ ସାଧନ କଲା ପରେ ସେ ନିତ୍ୟ ସିଦ୍ଧ କୃଷ୍ଣ ପ୍ରେମ ସାଧ୍ୟ କରୁ ନା ଏ ଯୋଉ କୃଷ୍ଣ ପ୍ରେମ ରହିଛି ନିତ୍ୟ ସିଦ୍ଧ ଏଟାକୁ ସାଧନ କରିକିରି ଜଣେ ଯେମିତି ଆମେ ଗୋଟେ ଉଦାହରଣ ଦେବା ଛୋଟ ପିଲା ଚାଲିପାରୁ ନାହିଁ କିନ୍ତୁ ତାର ସେ ଶକ୍ତି ରହିଛି ଚାଲିପାରିବ କିନ୍ତୁ ପ୍ରଥମେ ଶିଖିବାକୁ ପଡିବ ଶିଖିଲେ ଧୀରେ ଧୀରେ ଚାଲିଛି ଚାଲିଲା ବେଳକୁ ପଡିଯାଉଥିବ ପଶି ପଡୁଥିବ ଏଇଭଳିଆ କିନ୍ତୁ ଚାଲିଲା ଶିଖିଲା ପରେ ଦୌଡ଼ିବା ପାଇଁ ଆରମ୍ଭ କରିବ 100 ମିଟର ରେସ୍ରେ ଚାମ୍ପିଅନ୍ ହବ ସେ ପ୍ରଥମେ ଚାଲିପାରୁନଥିଲା ସେଇଭଳି ଭାବରେ କୃଷ୍ଣ ପ୍ରେମ ନିତ୍ୟ ସିଦ୍ଧ ସମସ୍ତଙ୍କ ପାଖରେ ରହିଛି କିନ୍ତୁ ଶ୍ରବଣ ଆଦି ଶୁଦ୍ଧ ଚିତ୍ତେ କରାଇ ଉଦୟ ଏଇ ଶ୍ରବଣ ଆଦି ଭକ୍ତି ମାଧ୍ୟମରେ ଏଇ ନିତ୍ୟ ସିଦ୍ଧ ଯୋଉ କୃଷ୍ଣ ପ୍ରେମ ରହିଛି ଏଇଟା ଜାଗ୍ରତ ହବ ଏଇ ସାଧନ ଭକ୍ତି ଏଇଟାକୁ ସାଧନ ଭକ୍ତି କୁହାଯାଏ କିନ୍ତୁ ବୃନ୍ଦାବନବାସୀ ମାନଙ୍କୁ ତାଙ୍କର ହଉଛି ରାଗାନୁଗ ଭକ୍ତି ତାଙ୍କ ସ୍ୱତଃ ସେ ରାଗ ରହିଛି ଭଗବାନ ପ୍ରତି ସେ ରାଗ ରହିଛି ତେଣୁ ଯେତେବେଳେ ଶୁଣିଲେ ତାଙ୍କର ନିଜ ଠାକୁର ରହିଛନ୍ତି ଈଶ୍ୱର ରହିଛନ୍ତି ଏଇଠି ବୋଲି ନିଜ ରୁଚିକି ରହିଛନ୍ତି ତେଣୁ ବହୁତ ଆନନ୍ଦିତ ହେଇକରି ଶୁଣି ଲୋକ ତାହାର ସଙ୍ଗେ ଚାଲିଲା ମଧ୍ୟ ସେ ବହୁତ ଆନନ୍ଦରେ ସେମାନେ ଚାଲିଲେ ବୃନ୍ଦାବନବାସୀ ମାନେ ସେମାନେ ଛୋଟିଆ ବ୍ୟକ୍ତି ନୁହନ୍ତି ସେମାନେ କୁଞ୍ଜ କାଟି ଦ୍ୱାର କରି କରିଲା ପ୍ରବେଶ କୁଞ୍ଜ କାଟି କାଟିକିରି ତା ଭିତରେ ପ୍ରବେଶ କଲେ ଯାହାକୁ ଦେଖିଥିଲେ ସ୍ୱପ୍ନରେ ଦେଖିଥିଲେ ମହାଦେବେନ୍ଦ୍ର ପୁରୀ ସେଠି ଯାହା ପ୍ରବେଶ କଲେ ତେଣୁ ଯେତେବେଳେ ଖୋଳୁଛନ୍ତି ସେ ମାଟି ସବୁ ଖୋଳୁଛନ୍ତି ଦେଖିଲେ ଠାକୁର ଦେଖିଲେ ମାଟି ତୃଣେ ଆଚ୍ଛାଦିତ ଠାକୁରକୁ ଦେଖିଲେ ଭଗବାନ ଦର୍ଶନ କଲେ କିଭଳି ଦେଖିଲେ ନା ମାଟି ଏବଂ ତୃଣ ଦ୍ୱାରା ଆଚ୍ଛାଦିତ ହେଇ ରହିଥିଲେ ସେ ଭଗବାନ ସେ ଭଗବାନ ଲୀଳା ଏଇଭଳି ଭାବେ ଭଗବାନ ଲୀଳା ଠାକୁର ଦେଖିଲେ ମାଟି ତୃଣେ ଆଚ୍ଛାଦିତ ଦେଖି ସବୁ ଲୋକ ହେଲା ଆନନ୍ଦ ବିସ୍ମିତ ଭଗବାନ ଦେଖିକି ତାଙ୍କର ସ୍ୱତଃ ଆନନ୍ଦ ଆସିଲା ବିସ୍ମିତ ହେଇଗଲେ ଭଗବାନ ଏଠି ରହିଥିଲେ ଜାଣିନଥିଲେ ସେମାନେ ଏଇଭଳି ଭାବରେ ଦେଖିଲେ ତାଙ୍କେ
ଗୋବର୍ଦ୍ଧନ ବାସୀ ମାନେ ତାକୁ ଦେଖିଲେ ବିସ୍ମିତ ହେଇଗଲେ। ତେଣୁ ଆବରଣ ଦୂର କରି କରିଣ ବିଧି ଦେ ମହାଭାରୀ ଠାକୁର କେହ ନାଁରେ ଚଲାଇଛି ବହୁତ ଭାରି ଠାକୁର ରହିଛନ୍ତି। ଏଭଳି ସବୁ ରହିଛି କେତେ କେତେ ସ୍ଥାନ ରହିଛି ଆମର ରହିଛି ଏଇ ଯୋଉ ରହିଛି ବରାହ ରହିଛନ୍ତି କୋଉଠୁ ସେ ବରାହ ଯୋଉ ରହିଛନ୍ତି ସେ ଯୋଉ ଜାଗାଟା ନା ଆଳି ଆଳି ଆମ ସନ୍ଦୀପ ପ୍ରଭୁଙ୍କ ଘର ପାଖ ସେଠି ଗୋଟେ ପଥର ରହିଛି ତାକୁ କେହି ଟେକି ପାରିବନି ଯଦି କଣ ଭକ୍ତି ଜଣଙ୍କ ଭକ୍ତି ଭାବରେ ଯଦି ନ ଧରିବେ ଟେକି ପାରିବନି ଛୋଟିଆ ପଥର ଟେକି ପାରିବନି। ଏସବୁ ଭଗବାନଙ୍କ ରହିଛି ଆଚମିତ ଲୀଳା ସବୁ ରହିଛି ବିସ୍ମୟକର ଲୀଳା ସବୁ ରହିଛି। ସେଇଭଳି ଭାବରେ ଇଏ ଠାକୁର ଆମେ ଯେତେବେଳେ ଆମ ଜଗନ୍ନାଥଙ୍କର ଲୀଳା ଶୁଣୁଛେ ଯୋଉ କାଠଟି ଆସିଲା ତାକୁ ଉଠେଇ ପାରିଲେନି ଲୋକ ତାପରେ ପୁଣି ରାଜା ନା କିଏ ସବୁ ଧରିବାରୁ ସେ ଆସିଲେ ସେ କାଠ ଆସିଲେ ଜଗନ୍ନାଥଙ୍କର ଏଇଭଳି ଭାବରେ ଅନେକ ଲୀଳା ରହିଛି ରଥଯାତ୍ରାରେ ଜଗନ୍ନାଥଙ୍କ ଲୀଳା ରହିଛି। ଗୋଟେ ଥର ଯେତେବେଳେ ନନ୍ଦିନୀ ସତପଥୀ ଥିଲେ ଚିଫ୍ ମିନିଷ୍ଟର ଚିଫ୍ ମିନିଷ୍ଟର ଥିଲାବେଳେ କଣ ହେଲା ସେ ସମୟରେ ସେ କିନ୍ତୁ ରାଜାଙ୍କ ପାଇଁକି ଆଣିବା ରଥ ଇଏ ପାଇଁ ଆମର ଏତେ ଟଙ୍କା ଖର୍ଚ୍ଚ ହଉଛି ସରକାରୀ ଖର୍ଚ୍ଚ ଏତେ ହଉଛି ବନ୍ଦ କରିଦେବା କହିକି ରାଜାଙ୍କୁ ଆଣିଲେ ନାହିଁ। ତେଣୁ ସେମାନେ ସବୁ ତାଙ୍କର ସବୁ ନେତାମାନଙ୍କୁ ନେଇକି ସବୁ ଇଏ କଲେ ରଥଯାତ୍ରା କଲେ କିନ୍ତୁ ଭଗବାନ ରଥ ଚଳିଲେ ନାହିଁ। ଏଇଟା ଇତିହାସ ଆପଣ ସବୁ ଜାଣିଥିବେ ରଥ ଚଳିଲେ ନାହିଁ ସେ ହାତୀ ଫାତି କେତେ କଣ ସବୁ ଲଗେଇଲେ ଚେଷ୍ଟା କରେ ହେଲା ନାହିଁ। ତାପରେ ପୁଣି ଯାଇକିରି ରାଜାଙ୍କୁ ପୁଣି କ୍ଷମା ପ୍ରାର୍ଥନା କରିକି ତାଙ୍କୁ ଆଣିଲେ ରାଜା ଆସିବାରୁ ସେ ପୁଣି ରଥ ଚାଲିଲା। ଭଗବାନ ଏଇଭଳି ଲୀଳା ରହିଛି ଭଗବାନ କେତେବେଳେ ଲୀଳା ସବୁ ପ୍ରକାଶ କରନ୍ତି। ତେଣୁ ଏଠି କୁହାଯାଉଛି ଯେ ସେ ଠାକୁରଙ୍କୁ ବହୁତ ଭାରି ବହୁତ ଓଜନ ରହିଛି ଆମର ମେଟେରିଆଲ କନସିଡରେସନରେ ଆମେ ଚିନ୍ତା ଦେଖି ଭଗବାନଙ୍କୁ ବୁଝିପାରିବା ନାହିଁ। ଆମେ ଭୌତିକ ଚିନ୍ତାଧାରାରେ ଭଗବାନଙ୍କ କଥା ବୁଝିପାରିବା ନାହିଁ। ଭଗବାନ ଲୀଳା ଦିବ୍ୟ ଜନ୍ମ କର୍ମ ଚଳେ ଦିବ୍ୟ ଭଗବାନ ସବୁକିଛି ହେଉଛି ଦିବ୍ୟ। ତେଣୁ ଯେଉଁମାନେ ଏଇଟା ତତ୍ତ୍ୱରେ ଜାଣିବେ ସେମାନେ ତାଙ୍କ ଜୀବନ ସାର୍ଥକ ହବ। ତେଣୁ ଏଠି ମା ଭାରି ଠାକୁର କେବେ ନାଁରେ ଚାଲେ ଇଏ କରିପାରିଲେ ନାହିଁ ବହୁତ ଭାରି ବହୁତ ଓଜନ ରହିଛି। ତେଣୁ ମହାମହା ବରିଷ୍ଠ ଲୋକ ଏକତ୍ର କରିବା ପର୍ବତ ଉପରେ ଗେଲ ପୁରୀ ଠାକୁର ଲୟା। ତ ବହୁତ ବହୁତ ବରିଷ୍ଠ ଲୋକମାନଙ୍କୁ ନେଇକିରି ଏକତ୍ର କରିକି ତାକୁ ଉଠେଇକି ନେଲେ ସେ ଗୋବର୍ଦ୍ଧନ ପର୍ବତକୁ ନେଲେ। ଗୋବର୍ଦ୍ଧନ ପର୍ବତ ଯୋଉ ରହିଛି ପ୍ରକୃତରେ ଭଗବାନ କୃଷ୍ଣଙ୍କ ଲୀଳାରେ ଗୋବର୍ଦ୍ଧନଙ୍କ ଯୋଉ ଉଚ୍ଚତା ଥିଲା ଆସ୍ତେ ଆସ୍ତେ କମି କମିକା ଯାଉଛି। ଏ ଗୋଟେ ଲୀଳା ହେଇଥିଲା ଏ ବର୍ଣ୍ଣନା କରାଯାଇଛି ଗର୍ଭ ସଂହିତାରେ ବୋଧେ ଯେ ପୁଲସ୍ଥ ଋଷି ଥରେ ଯାଇଥିଲେ ଶାଳମଳି ଦ୍ୱୀପକୁ। ଶାଳମଳି ଦ୍ୱୀପରେ ଏ ଦ୍ରୋଣାଞ୍ଚଳଙ୍କ ପୁତ୍ର ହଉଛନ୍ତି ଗୋବର୍ଦ୍ଧନ। ତେଣୁ ସେଠି ତାଙ୍କୁ ଦ୍ରୋଣାଞ୍ଚଳକୁ ଅନୁରୋଧ କଲେ ତମ ପୁତ୍ରକୁ ମୋତେ ଦିଅ ମୁଁ ନେଇକିରି ଯିବି କାଶିକି ସେଠି ମୁଁ ବସିକିରି ଧ୍ୟାନ କରିବି। ତେଣୁ ଯେତେବେଳେ କହିଲେ ଦ୍ରୋଣାଞ୍ଚଳ ଯଦି ନ ଚାହିଁଲେ ତାକୁ କହିଲେ ଅନୁମତି ଦେଲେ କିନ୍ତୁ ଇଏ ଚାହୁଁନଥିଲେ ଗୋବର୍ଦ୍ଧନ ଚାହୁଁନଥିଲେ ଯିବା ପାଇଁ କାଶିକି। ତେଣୁ ସିଏ ଗୋଟେ ସର୍ତ୍ତ ରଖିଲେ କଣ୍ଡିସନ ରଖିଲେ କହିଲେ ମୁଁ ଯିବି ଯେ ଆପଣ ଯଦି ମୋତେ କୋଉଠି ରଖିଦେବେ ତାହେଲେ ମୁଁ ଆଉ ସେଠୁ ଆଉ ଯିବି ନାହିଁ ସେଇଠୁ ରହିବି ନା ଠିକ ଅଛି କହିକି ଧରିକିରି ବା ହାତରେ ଧରିକି ଚାଲିଲେ। ତାଙ୍କର ଯୋଗ ବଳ ରହିଛି ଗୋବର୍ଦ୍ଧନ ପର୍ବତ ହାତରେ ଧରି ଚାଲିଲେ ଭଗବାନଙ୍କୁ ଟେକି ଦେଇଥିଲେ ସେମିତି ସେ ମଧ୍ୟ ହାତରେ ଧରି ଚାଲିଲେ। କିନ୍ତୁ ଏ ଭଗବାନ ଗୋବର୍ଦ୍ଧନଙ୍କ ଲୀଳା ହବ ବହୁତ ତା ଲୀଳା ରହିଛି ଗୋବର୍ଦ୍ଧନ ଭଗବାନ ଭଳି ଗୋବର୍ଦ୍ଧନ। ତେଣୁ ଏ ଗୋବର୍ଦ୍ଧନର ଏଠି କଥା ଚାଲୁଛି। ତେଣୁ ସେଠି କଣ ହେଲା ସେଇ ଯୋଉ ବର୍ତ୍ତମାନ ରହିଛନ୍ତି ସେଇ ସ୍ଥାନରେ ତାଙ୍କୁ ଲଘୁ ଶଙ୍କା ଦେଖାଗଲା ବା ଏକ କରିବା ପାଇଁ ତାଙ୍କର ଇଚ୍ଛା ହେଲା ମାନେ ନେଚର କଲ୍ ଆସିଲା। ତେଣୁ ସେ ଭୁଲିଗଲେ ସେଇଟା ଭୁଲିଗଲେ ସେ କଣ୍ଡିସନ କରିଥିଲେ ବୋଲି ଭୁଲିଗଲେ। ତେଣୁ ଗୋବର୍ଦ୍ଧନକୁ ରଖିକିରି ଗଲେ ଲଘୁ ଶଙ୍କା କରିକିରି ସ୍ନାନ କରିକି ଆସିଲା ବେଳକୁ ଯଦି ଆସିକି ଦେଖିଲା ଉଠିଲା ବେଳକୁ ଉଠୁନା। ତେଣୁ ଗୋବର୍ଦ୍ଧନ କହିଲେ ମୁନିବର ଆପଣଙ୍କୁ ସର୍ତ୍ତ ହେଇଥିଲା ଆପଣ ମୋତେ ଯୋଉଠି ରଖିବୁ ସେଇଠି ରହିବୁ ମୁଁ ଆଉ ଉଠିବି ନାହିଁ ଏଠୁ। ତେଣୁ ସିଏ ତାଙ୍କୁ ଅଭିଶାପ ଦେଇଥିଲେ ହା ମୋର ଆଜ୍ଞା ମାନିଲ ନାହିଁ ତମେ ଦିନକୁ ଦିନ ଗୋଟିଏ ଗୋଟିଏ ତିଳ ପରିମାଣରେ ତଳକୁ ତଳକୁ ଯିବ। ତେଣୁ କଳିଯୁଗ ଥିବା ପର୍ଯ୍ୟନ୍ତ ଗୋବର୍ଦ୍ଧନ ରହିଛି ଗୋବର୍ଦ୍ଧନ ଗଙ୍ଗା କଳିଯୁଗ ଥିବା ପର୍ଯ୍ୟନ୍ତ ସେ ଗୋବର୍ଦ୍ଧନ ଗଙ୍ଗା ରହିଥିବେ। ଗୋବର୍ଦ୍ଧନ ଆଉ ଗଙ୍ଗା ଯେତେବେଳେ ଲୁପ୍ତ ହେଇଯିବେ ତେଣୁ କଳିଯୁଗ ଶେଷ ହେଇଯିବ ସତ୍ୟଯୁଗ ଆରମ୍ଭ ହବ ଏସବୁ କଥା ରହିଛି। ତେଣୁ ଗୋବର୍ଦ୍ଧନ ପର୍ବତ ଯୋଉ ରହିଲେ ସେଇ ସମୟରେ ଦ୍ୱାପର ଯୁଗ କଣ ତ୍ରେତା ଯୁଗରେ ରାମଚନ୍ଦ୍ର ଯେତେବେଳେ ସମୁଦ୍ର ମନ୍ଥନ ସମୁଦ୍ର ସେତୁ ବନ୍ଧନ କରିବା ପାଇଁ ଚାହୁଁଥିଲେ ସେଇ ସମୟରେ ହନୁମାନ ଯାଇଥିଲେ ସେ ଗୋବର୍ଦ୍ଧନ ପର୍ବତ ଆଣିବା ପାଇଁ କିନ୍ତୁ ସେଇ ସମୟରେ ଏ ସେତୁ ପର୍ବତଟି ସେତୁ ବନ୍ଧଟି ନିର୍ମାଣ ହେଇଯାଇଥିଲା 100 ଯୋଜନର ସେତୁ ର ଲମ୍ବା 10 ଯୋଜନର ଓଷା ଏଇ ସେତୁଟି ପଥରରେ ନିର୍ମାଣ ହେଇଯାଇଥିଲା ତେଣୁ ତାଙ୍କ ପାଖକୁ ଖବର ଗଲା ଯେ ସେତୁ ବନ୍ଧ ହେଇଯାଇଛି ଆଉ ଦରକାର ନାହିଁ ପଥର ଆଉ ଦରକାର ନାହିଁ ତେଣୁ ହନୁମାନ ଫେରି ଆସିଲେ କିନ୍ତୁ ଗୋବର୍ଦ୍ଧନ ପର୍ବତ ମନଦୁଃଖ କଲେ ଯେ ଭଗବାନଙ୍କୁ ସେବାରେ ଲାଗିଥାନ୍ତି ଲାଗିପାରି ନାହିଁ ତେଣୁ ଭଗବାନ ତମକୁ କହିଲେ ତମେ ମନଦୁଃଖ କର ନା ଆମେ ତମ ସହିତ ଲୀଳା କରିବୁ ତେଣୁ ଭଗବାନ ଲୀଳା କଲେ 7 ଦିନ 7 ରାତି ଧରି ତାକୁ ଧାରଣ କଲେ ନିଜର ବାମ ହାତ ଟାଣିଆ ମିଠିରେ ନଖ ଉପରେ ଧାରଣ କଲେ ଏବଂ ସେଇ ଗୋବର୍ଦ୍ଧନ ଲୀଳା ପର୍ବତ ଉପରେ ବହୁତ ଲୀଳା ଭଗବାନ ରହିଛି ତେଣୁ ଭାଗବତ ଦର୍ଶନ ସ୍କନ୍ଧ 21 ଅଧ୍ୟାୟରେ ଗୋପୀମାନେ କହୁଛନ୍ତି ଗୋବର୍ଦ୍ଧନ ହଉଛନ୍ତି ହରିଦାସ ମାନଙ୍କ ଭିତରେ ଶ୍ରେଷ୍ଠ ଭାଗବତରେ 3 ଜଣ ହରିଦାସଙ୍କ ନାମ ରହିଛି ଜଣେ ହଉଛନ୍ତି ଯୁଧିଷ୍ଠିର ମହାରାଜ ଜଣେ ହଉଛନ୍ତି ଉଦ୍ଧବ ଆଉ ଜଣେ ହଉଛନ୍ତି ଏଇ ଗୋବର୍ଦ୍ଧନ ଯଦିଓ ଭଗବାନ ଭକ୍ତ ଭିତରେ ଶ୍ରେଷ୍ଠ ହଉଛନ୍ତି ଗୋପୀମାନେ ମହାପୁରୁଷ ସେଟା କହିଲେ କିନ୍ତୁ ଗୋପୀମାନେ ଏ କଥା କହୁଛନ୍ତି ହନ୍ତାୟ ମଧ୍ୟ ବଳା ହରିଦାସ ଝିଅ ହରିଦାସ ମାନଙ୍କ ଭିତରେ ଶ୍ରେଷ୍ଠ ହଉଛନ୍ତି ଗୋବର୍ଦ୍ଧନ ଆମର ଗୁରୁଦେବଙ୍କ କୃପାରୁ ଆମକୁ ସେ ଗୋବର୍ଦ୍ଧନ ଆମ ନିକଟରେ ଦେଇଦେଇଛନ୍ତି ଏଇ ଯୋଉ ପର୍ବତ ଦେଖୁଛନ୍ତି ସେ କହିଛନ୍ତି ଇଏ ହଉଛି ଗୋବର୍ଦ୍ଧନ ଆଉ ଏ ପଛପଟେ ଯୋଉ ରହିଛନ୍ତି ଇଏ ରାଧାକୃଷ୍ଣ ସାହୁ ଗୁରୁଦେବ ଆମ ପାଇଁ ଏଠି ବୃନ୍ଦାବନ ପରିବେଶ ସୃଷ୍ଟି କରିଛନ୍ତି ତେଣୁ ଏଇଭଳି ଭାବରେ ଗୋବର୍ଦ୍ଧନ ଭଗବାନ ଏସବୁ ଲୀଳା କରିଛନ୍ତି ଗୋବର୍ଦ୍ଧନ ଲୀଳା କରିଛନ୍ତି ଏବଂ ଆମର ଗୁରୁଦେବ ମଧ୍ୟ ସେଇଠି ବାସ କରୁଛନ୍ତି ଗୋବର୍ଦ୍ଧନ ପାଦ ଦେଶରେ ଯୋଉ ରହିଛି ରାଧାକୁଣ୍ଡ ସେ ରାଧାକୁଣ୍ଡ ବର୍ଣ୍ଣନା କରାଯାଇଛି ଯେତେ ସ୍ଥାନ ରହିଛି ଭୌତିକ ଜଗତର ଉର୍ଦ୍ଧ୍ୱରେ ହେଉଛି ଚିତ୍ ଜଗତ ଚିତ୍ ଜଗତର ମଧ୍ୟ ବିଭିନ୍ନ ସ୍ଥାନ ରହିଛି ତାପରେ ସବୁଠାରୁ ଶ୍ରେଷ୍ଠ ହେଉଛି ବୃନ୍ଦାବନ ବୃନ୍ଦାବନ ଶ୍ରେଷ୍ଠ ସ୍ଥାନ ହେଉଛି ଗୋବର୍ଦ୍ଧନ ଏବଂ ତାଠାରୁ ଆହୁରି ଶ୍ରେଷ୍ଠ ହେଉଛି ରାଧାକୁଣ୍ଡ ରାଧାକୁଣ୍ଡ ହେଉଛନ୍ତି ରାଧାଙ୍କର ଅତ୍ୟନ୍ତ ପ୍ରିୟ ସେଥିପାଇଁ କୃଷ୍ଣଙ୍କର ସେ ପ୍ରିୟ ରାଧାକୁଣ୍ଡ ସ୍ଥାନଟି ହେଉଛି ବହୁତ ପ୍ରିୟ ଆମର ଗୁରୁଦେବ ସେଇଠି ରହୁଛନ୍ତି ବର୍ତ୍ତମାନ ସମାଧି ତାଙ୍କର ସେଇଠି ହେଇଛି ତେଣୁ ତାଙ୍କର ତିରୁଭାବ ଦିବସରେ ବହୁତ ଭକ୍ତମାନେ ସବୁ ଯାହା ସେଠି ତାଙ୍କ ଦର୍ଶନ କରିବା ପାଇଁ ବିରାଟ ମନ୍ଦିର ହେଇଛି ସେଠି ଏସବୁ କଥା ରହିଛି ଗୋବର୍ଦ୍ଧନ ତେଣୁ ପର୍ବତ ଉପରେ ସେଠି ନେଇକିରି ଗୋବର୍ଦ୍ଧନ ପର୍ବତ ଉପରେ ତାଙ୍କୁ ସ୍ଥାପନ କଲେ ପାଥରେ ସିଂହାସନେ ଠାକୁର ବସାଇଲ ବଡ଼ ଏକ ପାଥର ପୃଷ୍ଠେ ଅବଲମ୍ବ ଥିଲ ଗୋଟେ ପଥର ସିଂହାସନ କରିକିରି ଠାକୁର ଟେମ୍ପରାରୀ ଭାବରେ ରହିଲା ତାପରେ ମନ୍ଦିର କଲେ ପାଥର ରଖିକିରି ଭଗବାନ ବସେଇଲେ ଏବଂ ଆଉ ଗୋଟେ ବଡ଼ ପଥର ତାଙ୍କୁ ପଛପଟେ ଦେଲେ ତାକୁ ସପୋର୍ଟ ଦେବା ପାଇଁ ଦେଲେ ଗ୍ରାମର ବ୍ରାହ୍ମଣ ସହ ନବଭଟ୍ଟ ଲୟା ଗୋବିନ୍ଦ କୁଣ୍ଡରେ ଜଳ ଆଣିଲେ ଛାଡ଼ ଭଗବାନଙ୍କର ଅଭିଷେକ ଗ୍ରାମର ବ୍ରାହ୍ମଣ ମାନେ ସବୁ ଆସିଲେ ନୂଆ ନୂଆ ଘଟ ଆଣିକିରି ଘୋଡ଼ା ଆଣିକିରି ଗୋବିନ୍ଦ କୁଣ୍ଡରୁ ଜଳ ଛାଣିକିରି ଆଣିକିରି ସବୁ ଇଏ କଲେ ନବ ଶତ ଘଟ ଜଳ କହିଲେ ଉପନୀତ 900 ଏ ଗୋଟେ ନିୟମ ରହିଛି 900 ଘଟ ଜଳ ଆଣିକିରି ଉପରକୁ ଆସିଗଲେ ନାନା ବାଦ୍ୟ ଫେରି ବାଜେ ସ୍ତ୍ରୀଗଣ ଗାଏ ଗୀତ ବହୁତ ବାଦ୍ୟ ବାଜୁଛି ଏବଂ ଭେରି ବାଜୁଛି ସ୍ତ୍ରୀଗଣ ଗୀତ ଗାଁ କରୁଛନ୍ତି ତେଣୁ ଆମେ ଗୋଟେ ଏମିତି ଏମିତି ମହାମନ୍ତ୍ର କୀର୍ତ୍ତନ କରିବା ବାଜୁଛି ବାଜୁଛି ନା ଗୀତ ବାଜୁଛି ବାଦ୍ୟ ବାଜୁଛି ସେଟା ବଜେ ହରେ କୃଷ୍ଣ
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ ହରେ
Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare.
Krishna Krishna Hare Hare
Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare. Hare Rama, Hare Rama,
Rama Rama, Hare Rama. Sathya Bhagavan, keho gaave, keho naache, mahotsav hoy, mahotsav hoye, ami mahotsav hobo. কে গান করছি কে নাচ নাচছি দধি দুগ্ধ ভূত আইল গ্রামে যাচ্ছিল সেটি সব সব সেমানকর কাম হচ্ছে গোচার গোপাল সেমান সব তেণু দহি দুধ ঘিও ইত্যাদি সব আসি পৌঁছিল যেতে ছিলা গ্রামে তেণু ভোগ সামগ্রী আইল সন্দেশাদি যত সন্দেশ ইত্যাদি সব আসি পৌঁছিলে ভোগ সামগ্রী নানা উপহার তাহা করিতে পারি কত কেতে আমি কহিবা কেতে কোন সব আসি পৌঁছিলে ভগবান আজি গোপাল প্রকট হচ্ছে তুলসী আদি পুষ্প বস্ত্র আইল অনেক তুলসী এবং অন্যান্য সব ফুল ফল ইত্যাদি সব বস্ত্র অনেক আসলে এবং আপনি মাধবপুরী কহিল অভিষেক মাধবপুরী নিজে এটাকে অভিষেক কলে মাধবেন্দ্র পুরী নিজে অভিষেক করছে ভগবানকর প্রভুপাদ মহারাজ কহতি যে হরিভক্তি বিলাসরে ষষ্ঠ বিলাস ৩০ শ্লোকরে উল্লেখ আছে যে বিগ্রহকে দহি ও দুধ মিশ্রিত জলরে স্নান করা যাবে শঙ্খ ঘণ্টা অন্য বাদ্যযন্ত্র বাজিব ওম নম ভগবতে বাসুদেবা মন্ত্র বলাযিব এবং চিন্তামণি প্রকৃত সকল্প বৃক্ষ লক্ষ্যা বুদ্ধেশু সুরভি রবিপালয়ন্ত ইত্যাদি মন্ত্র ব্রহ্ম সংগীত শ্লোকমান গান করাযিব এ হরিভক্তি বিলাসরে সনাতন গোস্বামী বর্ণনা করছেন এ অভিষেকর বিধি হচ্ছে এটা তেনা মন্দিরে যে অভিষেক হচ্ছে সে পালন করা যাচ্ছে অমঙ্গল দূর করি করাইল স্নান বহু তৈল দিয়া কহিল শ্রীঅঙ্গ চিকণ তেণু এই যে বহু দিন রয়েছে সে মাটি ভিতরে রয়েছে সেসব সফা করি স্নান করাইলে এবং বহু তৈল দিয়া তাঁর অঙ্গকে চিকণ কলে তৈল তাকে মালিশ কলে আমি নৃসিংহদেবঙ্কর তৈল যোগ দেওয়া নৃসিংহদেবঙ্কর ইয়ে করা যাচ্ছে তৈল নৃসিংহদেবঙ্কর মাধ্যম করা যাচ্ছে এবং ভগবানকর মা মায়াপুরী রয়েছে মায়াপুরী ভগবান যেতে সব সব সেবা রয়েছে তা থেকে এইটাও সব বহু কষ্ট সেবা কিন্তু না সে তেলের সব তেলের ইয়ে করিয়ে নৃসিংহদেবঙ্কু সেটা ওপনলি করা যায় না সেটা সিক্রেটলি করা যায় তো তেলের ইয়ে করিবে তাকে অভিষেক করিবে তেল সব তলে পড়ি চালা বেড়ে কেতবে পড়ে খুশি পড়িযিব কহিব না হাতকু মুহর লগাইবে না সে বহু রিষ্ট্রিকশন সব ইয়ে করিবে তেমন এই যে অভিষেকটা হুয়ে বহু কষ্ট অভিষেক সেই যে আমি রয়েছি নৃসিংহদেব তৈল সব বিক্রি হচ্ছে নৃসিংহদেব তৈল সব রাখিছি নৃসিংহদেব আড়তের সে তৈল তেমন এটি কুহ পঞ্চগব্য পঞ্চামৃতে স্নান করাইয়া মহাস্নান করাইল শতঘট দিয়া পঞ্চগব্য কোণ কহ পঞ্চামৃত কোণ কহ আমি এই মাধ্যমে স্নান করাইলে ভগবানকর তাকে মহাস্নান করাইলে শহে ঘট দিয়ে স্নান করাইলে তেমন পঞ্চগব্যর কণ হল কণ কণ না দধি দুগ্ধ ঘৃত গোময় এবং গোমূত্র হচ্ছে পঞ্চগব্য এইসব অধিকাংশ গাই সব তো গাই ঠিক মিলছে অধিকাংশ কম সব গাই সেই ভগবান কহিলে ৩০ লক্ষ পশু রয়েছে ৩০ লক্ষ পশু ভিতরে ভগবান কহিলে গো রক্ষা 29 লক্ষ 99,999 পশু মান বিষয়ে কহিলে নি ভগবান গো রক্ষা পাই কহিলে তেমন গো রক্ষা কেতে গুরুত্বপূর্ণ আমি সেটি জানিবা ତେଣୁ ଗୋରକ୍ଷା ହେଇପାରୁ ନାହିଁ ବୋଲି ଆଜି ଦୁନିଆରେ କେତେ ପ୍ରକାର ଯୁଦ୍ଧ ଚାଲିଛି। ଏ ଯୁଦ୍ଧର କାରଣ ହଉଛି ଏଇଟା। ଯେତେ ଦିନ ପର୍ଯ୍ୟନ୍ତ ପ୍ରଭୁପାଦ ମହାରାଜ କହିଛନ୍ତି, ଯେତେ ଦିନ ପର୍ଯ୍ୟନ୍ତ ଗାଭୀର ରକ୍ତ ପଡୁଥିବ ପୃଥିବୀ ପୃଷ୍ଠରେ ସେତେ ଦିନ ପର୍ଯ୍ୟନ୍ତ ଏଇ ଯୁଦ୍ଧ ଚାଲିଥିବ। ଗୋରକ୍ଷା ହଉଛି ନିହାତି ଆବଶ୍ୟକ। ଭଗବାନଙ୍କର ଇଏ ଆଜ୍ଞା, ଭଗବାନ ନିର୍ଦ୍ଦେଶ। ଗାଭୀ କେତେ ଗୋଟେ ଏଭଳି ପଶୁ ଅଛି ଦେଖିଛ, ତାହାକୁ କୌଣସି ପଶୁର କୌଣସି ଅଙ୍ଗ ଅପବିତ୍ର ନୁହଁ, ସବୁ ପବିତ୍ର, ଭଗବାନ ସେବାରେ ଲାଗୁଛି। ଏମିତି ଗୋ ମୟ ମଧ୍ୟ ଗୋ ବିଷ୍ଠା, ଏଗୁଡ଼ା ବେଦରେ ଏଇଟା ବର୍ଣ୍ଣନା କରାଯାଇଛି, ଚୈତନ୍ୟ ଚରିତ୍ରାମୃତ କୁହାଯାଇଛି। ଜିଭେର ଅସ୍ଥି ବିଷ୍ଠା ଦୁଇ ଶଙ୍ଖ ଗୋମୟ, ବେଦ ବାକ୍ୟ ସେଇ ଦୁଇ ମହାପବିତ୍ର ହ। ଜିଭର ଅସ୍ଥି ଏବଂ ବିଷ୍ଠା ଏଇ ଦୁଇଟା ହଉଛି ଅପବିତ୍ର, କିନ୍ତୁ ଶଙ୍ଖ ଯୋଉ ରହୁଛି ସେ ଗୋଟେ ଜିଭର ଅସ୍ଥି ଏବଂ ଗୋମୟ ହଉଛି ଗୋଟେ ଜିଭର ବିଷ୍ଠା, କିନ୍ତୁ ବେଦ ବାକ୍ୟ ସେଇ ଦୁଇ ମହାପବିତ୍ର ହଏ। ଗାଭୀର ସବୁ ଶରୀର ସବୁ ଯେତେ ଉପାଦାନ ରହିଛି ଶରୀର ଭିତରେ ସବୁକିଛି ମଙ୍ଗଳମୟ, ଭଗବାନ ସେବାରେ ଲାଗୁଛି। ଏ ପଞ୍ଚଗବ୍ୟ ଏସବୁ ଗାଈଟରେ ମିଳୁଥିବା ଜିନିଷ ଅଟେ। ବିଗ୍ରହଙ୍କ ସ୍ନାନ ପାଇଁ ଗୋମୟ ଏବଂ ଗୋମୂତ୍ର ଆବଶ୍ୟକ ହେଉଥିବାରୁ ଆମେ କଳ୍ପନା କରିପାରିବା ଯେ ଗାଈର ଗୁରୁତ୍ୱ କେତେ। ପଞ୍ଚାମୃତ ହେଉଛି ପଞ୍ଚ ଅମୃତର ସମାହାର, କଣ କଣ ନା ଦଧି, ଦୁଗ୍ଧ, ଘୃତ, ମଧୁ ଏବଂ ଶର୍କରା। ଏ ପଞ୍ଚାମୃତର ଅଧିକାଂଶ ଅଂଶ ମଧ୍ୟ ଗାଈଟାରେ ମିଳିଥାଏ। ଏହାକୁ ଅଧିକ ସୁସ୍ୱାଦୁ କରିବା ପାଇଁ ମଧୁ ଏବଂ ଶର୍କରା ଯୋଗ କରାଯାଏ। ଇଏ ହଉଛି ପଞ୍ଚାମୃତ ଏବଂ ପଞ୍ଚଗବ୍ୟ, ଏ ମାଧ୍ୟମରେ ଭଗବାନଙ୍କୁ ସ୍ନାନ କରାଗଲା। ପୁନଃ ତୈଳ ଦିଆ କହିଲ ଶ୍ରୀଅଙ୍ଗ ଚିକ୍କଣ, ଶଙ୍ଖ ଗନ୍ଧ ଦକ୍ଷେ କହିଲ ସ୍ନାନ ସମାଧାନ। ତେଣୁ ପୁଣି ତେଲ ଦେଇକିରି ଦେଇକି ତାଙ୍କ ଶ୍ରୀଅଙ୍ଗକୁ ଚିକ୍କଣ କରାଗଲା ଏବଂ ପୁଣି ଜଳ ପ୍ରଦାନ କରି ତାଙ୍କୁ ସ୍ନାନ କରାଗଲା। ସ୍ନାନ ପୂର୍ବରୁ ଏଇ ତୈଳ ସମେତ ଗୋଟେ ସ୍ନାନ ବର୍ଣ୍ଣନା କରାଯାଇଛି। ଯୋଉ ସ୍ନାନ ରହିଛି ବିଭିନ୍ନ ପ୍ରକାର ସ୍ନାନ ରହିଛି, ଆମେ ଖାଲି ଭାବୁଛେ କଣ କଳିଯୁଗରେ ସ୍ନାନ କହିଲେ କଣ ଶୋକ ରହିଛି। କଳିଯୁଗ ସ୍ନାନ କହିଲେ କଣ ତୀର୍ଥେ ବାରି ଅୟନ ସ୍ନାନ ରହିଛି, ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଲୋକମାନେ ସ୍ନାନ କହିଲେ କଣ ବୁଝିବେ ନା ଦୂରେ ବାରି ଅୟନମ, ଦୂରେ ବାରି ଅୟନମ କେବଳ ଜଳରେ ସ୍ନାନ କରିଦେଲେ ସେମାନେ ଭାବି ସ୍ନାନ ହେଇଗଲା ବୋଲି ନା, ଅନେକ ପ୍ରକାର ସ୍ନାନ ରହିଛି। ତେଣୁ ଭଗବାନଙ୍କୁ ଯେଉଁ ଅଭିଷେକ କରାଯାଉଛି ସେସବୁ ସେ ସ୍ନାନ ବିଧି ଏସବୁ ରହିଛି। ଏବଂ ଯେତେବେଳେ ଜଣେ ସ୍ନାନ କରିବେ ଏ ବିଧି ହଉଛି କଣ ନା ଚୁପଚାପ ସ୍ନାନ କରିବେ ନାହିଁ, ମନ୍ତ୍ର ମନ୍ତ୍ରରେ ମଧ୍ୟ ମନ୍ତ୍ର ପାଠ କରିବେ। ସେମାନେ ସ୍ନାନ କଲାବେଳେ ଭଗବାନଙ୍କ ନାମ ନେବେ, ସ୍ନାନ କଲାବେଳେ ସ୍ନାନ କରିବାଟା ଖାଲି ଚୁପଚାପ ସ୍ନାନ କରିବେ ତା ନୁହଁ, ସ୍ନାନ କଲାବେଳେ ଭଗବାନଙ୍କର କିଛି ମନ୍ତ୍ର ଉଚ୍ଚାରଣ କରିବେ। ଆମେ ଯେତେବେଳେ ସ୍ନାନ କରୁଛେ ବିଭିନ୍ନ ପ୍ରକାର ମନ୍ତ୍ର ରହିଛି, ସେସବୁ ମନ୍ତ୍ରକୁ ଉଚ୍ଚାରଣ କରିବା, ଅନେକ ମନ୍ତ୍ର ରହିଛି ଭଗବାନଙ୍କର। ତେଣୁ ମନ୍ତ୍ର ସ୍ନାନ, ସେ ମନ୍ତ୍ର ସ୍ନାନ ମଧ୍ୟ କୁହାଯାଏ। ଓଂ ଅପବିତ୍ରଂ ପବିତ୍ରଂ ବା ସ୍ମରେ କୁଣ୍ଡଲିକାକ୍ଷ ସହବାୟୁଚି, ଗରୁଡ଼ ପୁରାଣ ଏଇଟା ବର୍ଣ୍ଣନା କରାଯାଇଛି। ମନ୍ତ୍ର ସ୍ନାନ ମନ୍ତ୍ର ମାଧ୍ୟମରେ ଜଣେ ପବିତ୍ର ହେଇଯିବ, ମନ୍ତ୍ର ମାଧ୍ୟମରେ ଯିଏ ଯୋଉ ଅବସ୍ଥାରେ ଥାନ୍ତୁ ନା କାହିଁକି, କେବଳ ଭଗବାନଙ୍କ ନାମ ସ୍ମରଣ କରିଦେଲେ ବା ଉଚ୍ଚାରଣ କରିଦେଲେ ଜଣେ ପବିତ୍ର ହେଇଯିବ। ସୁଚି ସ୍ନାନରେ ସ୍ନାନ କଲାବେଳେ ମଧ୍ୟ ଭଗବାନଙ୍କ ନାମ ବା କିଛି ନ ଜାଣିଲେ ମଧ୍ୟ ଭଗବାନ ମହାମନ୍ତ୍ର ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ। ଭଗବାନ କେତେ ଆମକୁ କଣ ନ ଦେଇଛନ୍ତି ପ୍ରକୃତରେ, ଆମ ଶରୀରକୁ ଯଦି ଚିନ୍ତା କରିବା ଭଗବାନଙ୍କ କେତେ କୃପା। ଚକ୍ଷୁରେ ଆମେ ଦେଖିପାରୁଛେ, ଭଗବାନ ଯଦି ଚକ୍ଷୁ ନ ଦେଇଥାନ୍ତେ ଆମେ ଦେଖିପାରିନଥାନ୍ତୁ। କର୍ଣ୍ଣରେ ଆମେ ଶୁଣୁଛେ, ଯଦି ଦେଇନଥାନ୍ତେ ଆମେ ଶୁଣିପାରିନଥାନ୍ତୁ। ଏସବୁ ଶରୀରକୁ ଦେଇଛନ୍ତି ଭଗବାନ, କେତେ ଉନ୍ନତ ଅଙ୍ଗ ସବୁ ଆମେ ପ୍ରଦାନ କରିଛନ୍ତି, ଆର କଣ ପାଇଁ ଦେଇଛନ୍ତି ନା ଏସବୁ ଭଗବାନ ସେବାରେ ଲଗେଇବେ। ଆମର ଜିହ୍ୱା ଦେଇଛନ୍ତି, ଯେତେ ଇନ୍ଦ୍ରମାନ ଅଛନ୍ତି ସବୁ ଇନ୍ଦ୍ରମାନଙ୍କ ଭିତରେ ଶ୍ରେଷ୍ଠ ଇନ୍ଦ୍ରିୟ ହେଉଛନ୍ତି ଜିହ୍ୱା, କାହିଁକିନା ଜିହ୍ୱା ଗୋଟେ ଏଭଳି ଇନ୍ଦ୍ରିୟ ଟୁ ଇନ୍ ୱାନ୍ ତାଙ୍କୁ କୁହାଯାଏ, କର୍ମେନ୍ଦ୍ରିୟ ଏବଂ ଜ୍ଞାନ ଇନ୍ଦ୍ରିୟ ଦୁଇ ପ୍ରକାର ଇନ୍ଦ୍ରିୟ ସେ ଜିହ୍ୱା କାର୍ଯ୍ୟ କରୁଛି। ତେଣୁ ଜିହ୍ୱା ତାହାର ମଧ୍ୟ ଜିହ୍ୱା ବହୁତ ଗୁରୁତ୍ୱପୂର୍ଣ୍ଣ ଜିହ୍ୱା, ଏଇ ଜୁହ ମଧ୍ୟରେ ଭଗବାନ ନାମ ଉଚ୍ଚାରଣ କରିବା, ସ୍ନାନ କଲାବେଳେ ମଧ୍ୟ ଭଗବାନଙ୍କର ନାମ ନବା, ଭଗବାନ ମନ୍ତ୍ର ଉଚ୍ଚାରଣ କରିବା, ଅନ୍ୟ ଯେକୌଣସି ମନ୍ତ୍ର ଯିଏ ଚାହିଁଲେ ଉଚ୍ଚାରଣ କରିପାରିବ ସ୍ନାନ ସମୟରେ, ମନ୍ତ୍ର ସ୍ନାନ ସେଇଟା। ତେଣୁ ଭଗବାନ ସ୍ନାନ କରାଯାଉଛି, ଏଇଭଳି ଭାବେ ବିଭିନ୍ନ ପ୍ରକାର ମନ୍ତ୍ର ପାଠ କରାଯାଉଛି, କରାଇକିରି ବାଦ୍ୟ ବାଜୁଛି, ସଙ୍ଗୀତ କରାଯାଉଛି ଏବଂ ନୃତ୍ୟ ଗୀତ ସବୁ ହେଉଛି, ବାଦ୍ୟ ଭେରି ତୁରି ଇତ୍ୟାଦି ସବୁ ବାଜୁଛି। ଏଇଭଳି ଭାବେ ଭଗବାନ ସ୍ନାନ ହଉଛି, ଅଭିଷେକ ହଉଛି। ଏଇଟା ହରି ହରି ହରିଭକ୍ତି କଣ ହରି ହରିଭକ୍ତି ବିଳାସରେ ବର୍ଣ୍ଣନା କରାଯାଇଛି, ସନାତନ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି ସବୁ। ମହାପ୍ରଭୁ ତାଙ୍କୁ ଆଦେଶ ଦେଇଥିଲେ କେମିତି ଆମେ ପୂଜା କରିବା, କେମିତି ଏସବୁ ନାନା ଶାସ୍ତ୍ର ବିଚାର ଅନେକ ନିପୁଣ, ସବୁ ଶାସ୍ତ୍ରକୁ ବହୁତ ଶାସ୍ତ୍ର ବିଚାର କରିକି ସେ ରଚନା କରିଛନ୍ତି, ସବୁ ଗ୍ରନ୍ଥକୁ ସଦ୍ଗ୍ରନ୍ଥ ସଦ୍ଧର୍ମ ସଂସ୍ଥାପକ ସଦ୍ଧର୍ମ ସ୍ଥାପନ କରିଛନ୍ତି। ତେଣୁ ଆମର ସେଇ ଅନୁସାରେ ବିଶ୍ୱରେ ଯାହା ସବୁ କାର୍ଯ୍ୟ ହେଉଛି ଏଇ ଅନୁସାରେ ସବୁ ହେଉଛି, ବିଧି ବେଦ ବିଧି ଅନୁସାରେ ସବୁ ହେଉଛି। ତେଣୁ ଏ ଘଟଣାରେ ଶ୍ରୀ ଭକ୍ତି ସୁଧାଂଶ ଠାକୁର ତାଙ୍କର ବ୍ୟାଖ୍ୟା କରିବାକୁ ଯାଇ ହରିଭକ୍ତି ବିଳାସରୁ ଉଦ୍ଧାର କରିଛନ୍ତି। ଗାଈ ଲାଞ୍ଜରେ ଥିବା କେଶରେ ନିର୍ମିତ ବ୍ରସ ଦ୍ୱାରା ବିର୍ଘଙ୍କ ଦେହରେ ବାଲି ଚୂର୍ଣ୍ଣ ଗହମ ଚୂର୍ଣ୍ଣ ହରଡ଼ ଚୂର୍ଣ୍ଣ ଏବଂ ଆବାଟି ଚୂର୍ଣ୍ଣ, ଆବାଟି ହେଉଛି କ'ଣ ନା କଦଳୀ ଚୂର୍ଣ୍ଣ ଏବଂ ଚାଉଳ ଚୂର୍ଣ୍ଣ ମିଶ୍ରଣ, ଏସବୁ ଲେପନ କରାଯାଏ। ଏହା ବିଗ୍ରହଙ୍କୁ ସୁନ୍ଦର ଭାବେ ଉଜ୍ଜଳ କରିଥାଏ। ବିଗ୍ରହଙ୍କ ଦେହରେ ଘସାଯିବା ତୈଳ ସୁଗନ୍ଧଯୁକ୍ତ ହେବା ଉଚିତ। ମହାସ୍ନାନ ଲାଗି ବିଗ୍ରହଙ୍କ ଦେହରେ ଅନ୍ତତଃ ପକ୍ଷେ ଅଢେଇ ମହଣ କହିଲେ 24 ଗ୍ୟାଲନ, ମହଣକୁ ଆମେ ଜାଣିନି କି ଗ୍ୟାଲନକୁ ଆମେ ଜାଣିନାହିଁ, ତେଣୁ ଗ୍ୟାଲନ ହେଉଛି ଗୋଟେ ଗ୍ୟାଲନ ହେଉଛି 3.7 ଲିଟର ପାଖାପାଖି। ଏତିକି ଆମେ ବିଗ୍ରହ ପାଖରେ ସ୍ନାନ କରିବା ପାଇଁ ଏତିକି ଜଳ ଢଳାଯିବା ଆବଶ୍ୟକ, ମିନିମମ ଏଇଟା ସୁରହି। ଶ୍ରୀଅଙ୍ଗ ମାର୍ଜନ କରି ବସ୍ତ୍ର ପରାଇଲ, ଚନ୍ଦନ ତୁଳସୀ ପୁଷ୍ପ ମାଳ ଆଙ୍ଗେ ଦିଲ। ଏଇଭଳି ଭାବରେ ତାଙ୍କ ମାର୍ଜନ କରିକିରି ବସ୍ତ୍ର ପରିଧାନ କରିଲେ, ପରିଧାନ କରିକିରି ଚନ୍ଦନ ତୁଳସୀ ପୁଷ୍ପମାଳା ଇତ୍ୟାଦି ତାଙ୍କର ଅଙ୍ଗରେ ପ୍ରଦାନ କଲେ। ଧୂପ ଦୀପ କରି ନାନା ଭୋଗ ଲଗାଇଲେ, ଦଧି ଦୁଗ୍ଧ ସନ୍ଦେଶ ଆଦି ତତେ କିଛି ଆଇଲେ। ତେଣୁ ତାପରେ ସ୍ନାନ ପରେ ଭଗବାନଙ୍କୁ ଧୂପ କରାଯିବ, ଆମର ଯୋଉ ପୂଜା କରାଯାଉଛି ପୂଜା ବିଧି ରହିଛି ଏଇଟା, ତାପରେ ଧୂପ ଯିବ, ତାପରେ ଦୀପ ଲଗାଯିବ, ତାପରେ ନାନା ପ୍ରକାର ଭୋଗ ଅର୍ପଣ କରାଯିବ। ଏଇଭଳି ଭାବରେ ସବୁ ଦଧି ଦୁଗ୍ଧ ସବୁ ଯୋଗ ଆସିଥିଲା, ସବୁ ଭୋଗ ଲାଗିଲା ଭଗବାନ ପାଖରେ। ସୁଭାଷିତ ଜଳ ନବ ପାତ୍ର ସମୟ ପିଲ ଆଚମନ ଦିଆ ସେ ତାଙ୍କୁ ନିମନ୍ତ। ଆମ ଭକ୍ତିମୂଳ ଠାକୁର ବହୁତ ସୁନ୍ଦର ଭାବରେ ଭଗବାନ ଯୋଉ ଭୋଗ ଲାଗି କରୁଛନ୍ତି, ଭୋଗ ଲାଗିଛି ଭଗବାନ ପାଖରେ, ଭଗବାନ ଭୋଗ ଲାଗୁଛି ମାନେ ଅନେକ ପ୍ରକାର ସବୁ ଲାଗିବ, ବ୍ୟଞ୍ଜନ ଅନ୍ନ ବ୍ୟଞ୍ଜନ ଇତ୍ୟାଦି ଅନେକ ପ୍ରକାର ଲାଗିବ। ଭଗବାନ ସେ ଭୋଗକାରୀ, ସେ ତାଙ୍କୁ ନାଇଁ ଡାଇବେଟିସ ହେଇଛି ତାଙ୍କୁ ମିଠା ଖାଆନ୍ତି, ଏଟା ଦିଆ ହବ ନାହିଁ ନା। ତେଣୁ ଭକ୍ତିମୂଳ ଠାକୁର ବହୁତ ସୁନ୍ଦର ଭାବରେ ରଖିଲେ, ସୁକୁତା ସାକାଦି ଭାଜି ନାଳିତା ପୁଷ୍ପାଣ୍ଡ ଡାଲି ଡାଲନା ଦୁଗ୍ଧ ତୁମ୍ବି ଦଧି ମୋଚା ଖଣ୍ଡ ମୁଦଗ ବଡା ମାସ ବଡା ରୋଟିକା ଘୃତାନ ଶଙ୍କୁଲି ପିଷ୍ଟ କ୍ଷୀର ପୁଲି ପାୟସ କର୍ପୁର ଅମୃତ କେଲି ରମ୍ବା କ୍ଷୀର ସାର ଅମୃତର ସାଲା ଅମୃ ଦ୍ୱାଦଶ ପ୍ରକାର ଲୁଚି ଚିନି ସ୍ୱର ପୁରୀ ଲାଡ଼ୁର ସାବଳି ଭୋଜନ କରେ ନା କୃଷ୍ଣ ଏଇଭଳି ଭାବେ ଭଗବାନ ଭୋଜନ କରିବେ। ଭଗବାନ ଭୋଜନା ଦେବୀ କୃଷ୍ଣ ସୁଭାଷିତ ଭାରି ସର୍ବେ ଭକ୍ତ ପ୍ରସାଣ ତାପରେ ସେଇଭଳି ଭାବରେ ସବୁ ଦିଆହେଲା ତାଙ୍କର ସବୁ ଦିଆଗଲା ପରେ ସୁଭାଷ ଜଳ ନବପାତ୍ର ସମର୍ପିତ ଆଚମନ ଦିଆ ସେ ତାମ୍ବୁଲ ନିମିତ ଏଥିମଧ୍ୟରେ ତାମ୍ବୁଲ ଲସରା ଆଣେ କହିଛନ୍ତି ହେ ଭଗବାନ ଏଇଭଳି ସେ ଭଗବାନ ଏବଂ ଆମେ ତାଙ୍କୁ ଉପଭୋଗ ଦେବା ମାଧ୍ୟମରେ ଆମେ ମଧ୍ୟ ଉପଭୋଗ କରୁଛେ ଏନୁ ଯେ ଆମେ ରହୁଛେ ଆମେ ଯଦି ସେଇଟା ପ୍ରସାଦରେ ପରିଣତ ହେଇଯାଉଛି ସେସବୁ ଖାଦ୍ୟ ପ୍ରସାଦରେ ପରିଣତ ହେଇଯାଉଛି ଏବଂ ପ୍ରସାଦ ସର୍ବ ଦୁଃଖ ନାମ ଆମେ ସେ ପ୍ରସାଦ ଯେତେବେଳେ ଆମେ ଗ୍ରହଣ କରିବା ସବୁ ଦୁଃଖରୁ ମୁକ୍ତ ହେବା ଆମେ ପ୍ରସାଦ ତେଣୁ ଏଇଭଳି ଭାବରେ ଆରତିକ ପରି କହିଲ ଭୂତ ସ୍ଥାପନ ଦଣ୍ଡବତ ପରି କହିଲ ଆତ୍ମସମର୍ପଣ ମହାଦେବନ୍ଦ ପୁରୀ ଏଇଭଳି ଭାବେ ପୂଜା କଲେ ଗ୍ରାମର ଯତକ ତଣ୍ଡୁଲ ଡାଲି ଗୋଧୂମ ଚୂର୍ଣ୍ଣ ସକାଳ ଆମେ ଆଣିଲେ ପର୍ବତ ହେଲେ ପୂର୍ଣ୍ଣ ହେଇଗଲା ସବୁ ଆସି ପହଞ୍ଚିଗଲା କୁମ୍ଭ କାହାର ଘରେ ଥିଲ ଯେ ମୃଦୁ ଭାଜନ ସବୁ ଆଣିଲେ ପ୍ରାତେ ଚଢିଲ ରଙ୍ଗନ ତା ପରଦିନ ସକାଳୁ ସବୁ ବହୁତ ମାଟି ହାଣ୍ଡି ସବୁ ଆସିକିରି ସବୁ ତିଆରି ଜଗନ୍ନାଥଙ୍କ ପାଖରେ ଯୋଉ ଭୋଗ ଲାଗୁଛି ଗୋଟିଏ ହାଣ୍ଡି ଯୋଉଦିନ ରୋଷେଇ ହେଉଛି ତା ପରଦିନ ସେଟା ଯୋଉ ନାହିଁ ସେ ଫିଙ୍ଗା ହେଇଯାଉଛି ପ୍ରତିଦିନ କେତେ ହାଣ୍ଡି ସବୁ ଲାଗୁଛି ଭଗବାନ ଜଗନ୍ନାଥ ଆମର ରହିଛନ୍ତି ଜଗନ୍ନାଥ ଭକ୍ତ ଏସବୁ କୁଆଡ଼େ ଯାଉଛି ଏସବୁ ମାଟି ସବୁ ଫିଙ୍ଗା ହେଉଛି କୁଆଡ଼େ ଯାଉଛି ପୁରୀରେ କୋଉଠି ରହିଛି ଦେଖୁଛନ୍ତି କି କୁଆଡ଼େ ଯାଉଛି ଗୋଟେ ରହିଛନ୍ତି ଠାକୁରାଣୀ ଜଣେ ରହିଛନ୍ତି ସେ ମାଟିକୁ ସବୁ ସେ ଖାଇ ଦେଉଛନ୍ତି ଠାକୁରାଣୀ ତେଣୁ କେତେ ମାଟି ଗଦା ହେଇଥାନ୍ତା କେତେ କୋଉ କାଳରୁ ମାଟି ପୂଜା ଜଗନ୍ନାଥ ପାଖରେ ନା କେତେ ପ୍ରକାର ମାଟି ହାଣ୍ଡିରେ ଭୋଗ ଲାଗୁଛି ଭଗବାନଙ୍କ ରୋଷେଇ ହେଉଛି ଅନ୍ନ ହେଉଛି ସେ ଅଦ୍ଭୁତ ଭାବରେ ଗୋଟେ ପରେ ରହିଛି ସେ ହେଉଛି ଜଗନ୍ନାଥଙ୍କ ମହିମା ଖାଲି ଜଗନ୍ନାଥଙ୍କ ରୋଷେଇ ବିଷୟରେ ଯଦି କୁହାଯିବ ଜଣେ ଭକ୍ତ ହେଇଯିବ ଜଣେ ଭକ୍ତ ଥିଲେ ଜଣେ ଭକ୍ତ ନୁହଁ ସେ ନାସ୍ତିକ ବ୍ୟକ୍ତି ଥିଲେ ଜଗନ୍ନାଥ ମନ୍ଦିର ପୁରୀକି ଯାଇଥିଲେ ସେ ଭାବୁଥିଲେ ଭଗବାନ ନୁହନ୍ତି ନାସ୍ତିକ ବ୍ୟକ୍ତି କିନ୍ତୁ ସେହି ସମୟରେ ଜଗନ୍ନାଥ କୃପା ସେ ପ୍ରାପ୍ତ ହେଲେ ଜଗନ୍ନାଥ ମନ୍ଦିରକୁ ଯାଇଛନ୍ତି ଜଗନ୍ନାଥ କୃପା ପ୍ରାପ୍ତ ହେଲେ ସେହି ସମୟରେ କ'ଣ ହେଲା ନା ଭଗବାନ ଭୋଗ ସମୟ ଆସିଗଲା ସବୁ ଭୋଗ ଲାଗି ଚାଲୁଛି ସବୁ ସୁପକାର ମାନେ ସବୁ ଇଏ କରିକି ନୁହଁକୁ ଘୋଡ଼େଇକିରି ସବୁ ନେଇକି ଯାଉଛନ୍ତି ଖାଦ୍ୟକୁ ଖାଦ୍ୟକୁ ଯଦି ନେଇକି ଯାଉଛନ୍ତି ସେ ଦେଖିଲେ ଯାଉଛନ୍ତି କିନ୍ତୁ ସେ ଯଦି ବସିଛନ୍ତି ସେ ଠିଆ ହେଇଛନ୍ତି ବା ବସିଛନ୍ତି ଆଗ ସବୁ ଭୋଗ ଲାଗିଗଲା ଭୋଗ ଲାଗିଲା ପରେ ଯେତେବେଳେ ଆସିଲା ତାକୁ ସେଇ ସମୟରେ ସେ ସେଇଟା ଦେଖିଲେ ଦେଖିଲେ ଯେତେବେଳେ ଯାଉଥିଲା କିଛି ବାସ ନଥିଲା କିନ୍ତୁ ଯେତେବେଳେ ଆସୁଛି ବାସ କେଉଁଠୁ ଆସିବ ଏ ବାସ କେଉଁଠୁ ଆସିବ ଏଇଥିରେ ସେ ଗୋଟେ ଭଗବାନ ଭକ୍ତ ହେଇଗଲେ ଭଗବାନଙ୍କର ଏଭଳି ଭାବରେ ଅପୂର୍ବ ସବୁ ରହିଛି ବର୍ତ୍ତମାନ ମଧ୍ୟ ସେ ରହିଛି ପୁରୀରେ ଯୋଉ ରୋଷେଇ ହେଉଛି ଗୋଟେ ହାଣ୍ଡି ଉପରେ ଗୋଟେ ହାଣ୍ଡି ତା ଉପରେ ଗୋଟେ ହାଣ୍ଡି ତା ଉପରେ ଗୋଟେ ହାଣ୍ଡି ହେଉଛି କିନ୍ତୁ ଯେତେବେଳେ ସିଏ ହେଉଛି ସେସବୁ ଜିନିଷ ସିଦ୍ଧ ହେଉଛି କିଭଳି ଭାବରେ ପ୍ରଥମେ ଯୋଉ ଉପରେ ଯୋଉଟା ରହୁଛି ସେଟା ସିଦ୍ଧ ପ୍ରଥମେ ହେଉଛି ତାପରେ ତା ତଳଟା ତାପରେ ତା ଏଇଭଳି ଭାବରେ ଇଏ ଭଗବାନଙ୍କର ଯୋଉ ନିୟମ ରହିଛି ତା ନିୟମ ବ୍ୟତିକ୍ରମ ହେଉଛି ଭଗବାନ ସବୁ କିଛି କରିପାରିବେ ଭଗବାନ କେହି ଏମିତି ରୋଷେଇ କିଏ କହୁଛି କହୁଛି ଏ ଜଗନ୍ନାଥ ସ୍ପେଶାଲ ସେଇଟା ତେଣୁ ଏଇଭଳି ଭାବରେ ସବୁ ଆସିଗଲା କୁମ୍ଭକାର ଘରେ ଥିଲା ଯେତେ ମୃତ ଭାଜନ ସବୁ ଆଣିଲା ପ୍ରତି ଚଢିଲ ନନ୍ଦନ ତେଣୁ ପୁଣି ରୋଷେଇ ଆରମ୍ଭ ହେଲା ଏଇଭଳି ଅନେକ ଦିନ ଧରି ଚାଲିଲା କଣ ଗୋପାଳଙ୍କର ପ୍ରାକଟ୍ୟ ହେଇଛି ଏଇଭଳି ଭାବେ ଚାଲିଲା ଆନନ୍ଦ ଉତ୍ସବ ଚାଲିଲା ଦଶ ବିପ୍ର ଅନ୍ନ ରାନ୍ଧି କରେ ଏକ ସ୍ତୁପ ଦଶ ଜଣ ବ୍ରାହ୍ମଣ ରନ୍ଧନ ଅନ୍ନ ରାନ୍ଧି ସବୁ ଗୋଟେ ପାହାଡ଼ କରିଦେଲେ ପର୍ବତ ଉପରେ ଆଉ ଗୋଟେ ପର୍ବତ ଜନା ପାଞ୍ଚ ରାନ୍ଧେ ବ୍ୟଞ୍ଜନ ଆଦି ନାନ ସବୁ ବ୍ୟଞ୍ଜନ ଆଦି ଅନେକ ପ୍ରକାର ବ୍ୟଞ୍ଜନ ପାଞ୍ଚ ଜଣ ବ୍ରାହ୍ମଣ କରୁଛନ୍ତି ସେ ଗୋଟେ ଗୋଟେ କୁଣ୍ଡ ହେଇଯାଉଛି ଏ ଗୋଟେ ଗୋଟେ ପର୍ବତ ସେ ଗୋଟେ ଗୋଟେ କୁଣ୍ଡ ହେଇଯାଉଛି ତେଣୁ ବନ୍ୟ ଶାଗ ଫୁଲ ମୂଲେ ବିବିଧ ବ୍ୟଞ୍ଜନ କେହ ବଡ଼ା ବଡି କଡ଼ି କରେ ବିପ୍ରଗଣ ତେଣୁ ବୃନ୍ଦାବନ ସେ ଶାଗ ଶାଗ ଫଳ ମୂଳ ଇତ୍ୟାଦି ବିଭିନ୍ନ ବ୍ୟଞ୍ଜନ ଚାଲିଛି ତେଣୁ ବିପ୍ରଗଣ ବିଭିନ୍ନ ପ୍ରକାର ଅନ୍ୟଜନ ସବୁ କରୁଛନ୍ତି। ଜନା ପାଞ୍ଚ ସାତ ରୁଟି କରି ରାଶି ରାଶି ପାଞ୍ଚ ସାତ ଜଣ ବ୍ରାହ୍ମଣ ଆସିକିରି ରୁଟି କରୁଛନ୍ତି, ରାଶି ରାଶି ରୁଟି କରୁଛନ୍ତି। ଉତ୍ତର ଭାରତ ଲୋକମାନେ ସେଠି ବେଶୀ କ'ଣ ଗହମ ସେମାନେ ରୁଟି ସେମାନେ ଖାଦ୍ୟ ଗ୍ରହଣ କରନ୍ତି, ଅନ୍ନ ସେଠି ବେଶୀ ନଥାଏ। ଆମର ଓଡ଼ିଶାବାସୀମାନେ ଓଡ଼ିଶା ବଙ୍ଗଳା ଏମାନେ ସବୁ ଅନ୍ନ ବେଶୀ ରହିଛି, ସାଉଥରେ ଅନ୍ନ ରହିଛି, କିନ୍ତୁ ଉତ୍ତର ଭାରତ ଲୋକମାନେ ରୁଟି ଖାଆନ୍ତି। ତେଣୁ ରୁଟି କରାଯାଉଛି, ଅନ୍ନ ବ୍ୟଞ୍ଜନ ସହ ସବ ରହେ ଘୃତିଭାଷି ସବୁ ଘିଅରେ ଗୁଆ ଘିଅରେ ସବୁ ହେଉଛି। ତେଣୁ ନବବସ୍ତ୍ର ପାତି ତାହେ ପଲାସର ପାତ ରାନ୍ଧି ରାନ୍ଧି ତାହାର ଉପରେ ରାଶି ପାଇଲେ ଭାତ ନୂଆ ପତ୍ର କରିକିରି ପଲାସର ପତ୍ର ପକେଇକିରି ତାପରେ ନବବସ୍ତ୍ର ପକେଇକିରି ନବବସ୍ତ୍ର ଉପରେ ପଲାସର ପତ୍ର ପକେଇକିରି ଏସବୁ ରାଶି ରନ୍ଧନ କରିଥିଲେ ସବୁ ସବୁ ରଖିକିରି ସବୁ ଭଗବାନ ପାଖରେ ଭୋଗ ଲାଗୁଛି। ଯେଉଁଭଳି ଭାବରେ ଗୋବର୍ଦ୍ଧନ ଲୀଳାରେ ଯେଉଁଭଳି ଭାବରେ ହେଇଥିଲା ସେଭଳି ଭାବରେ ହେଲା ଏଇଟା। ଗୋବର୍ଦ୍ଧନବାସୀ ମାନେ ତାଙ୍କର ସେ ଶୁଣିଥିଲେ ସବୁ ଏଇଭଳି ଭାବରେ ଭଗବାନ ଭିତରେ ପାଞ୍ଚ ହଜାର ବର୍ଷ ତଳର ଘଟଣା ଭଗବାନଙ୍କୁ ଲୀଳା କରିଥିଲେ, କିନ୍ତୁ ବର୍ତ୍ତମାନ ସେଇ ଲୀଳା ପୁଣି ଆଉ ଥରେ ହେଇଥିଲା, ସେମାନେ ଶୁଣିଥିଲେ, ଆଜି ଦେଖିଲେ ସେଇଭଳି ଭାବେ ତାଙ୍କୁ ଲାଗିଲା। ଏଠି କୁହାଯିବ ତାର ପାଶେ ରୁଟିଟା ଆସିଲା ପର୍ବତ, ରୁଟିର ଗୋଟେ ପର୍ବତ ଏବଂ ସୁପ ଆଦି ବ୍ୟଞ୍ଜନ ଭାଣ୍ଡ ଚଉଦିକି ଧରିବ, ସେ ଗୋଟେ ଗୋଟେ କୁଣ୍ଡ ହେଇଗଲା ବ୍ୟଞ୍ଜନ ସୁପ ସୁପ ବିଭିନ୍ନ ପ୍ରକାର ସୁପ ମଧ୍ୟ ରହିଛି ଏସବୁ ରହିଛି। ତାର ପାଶେ ଦଧି ଦୁଗ୍ଧ ମାଠା ଶିଖରି, ତା ପାଖରେ ପୁଣି ରହିଛି ଦଧି ଦୁଗ୍ଧ ମାଠା ଚା ଯୋଉଟା କୁହାଯାଏ ଏଭଳି ଶିଖରି ଶିଖଣ୍ଡ ଏଭଳି ଭାବରେ ପାୟସ ମଥନୀ ସର ପାଶେ ଧରି ଏଭଳି ଭାବରେ ଏସବୁ ରହିଛି। ପ୍ରଭୁପାଦ ମହାରାଜ କହୁଛନ୍ତି ଅନ୍ନକୂଟ ବୋଲି କୁହାଯାଉଥିବା ଏ ପ୍ରକାର ଉତ୍ସବରେ ପ୍ରସାଦ ବିତରଣ ଉଦ୍ଦେଶ୍ୟରେ ଅନ୍ନକୁ ଏକ କ୍ଷୁଦ୍ର ପାହାଡ଼ ଆକାରରେ ରଖାଯାଏ। ହେନ ମତେ ଅନ୍ନକୂଟ କରିବାର ସାଧନା ପୁରୀ ଗୋସ୍ୱାମୀ ଗୋପାଳର କହିଲେ ସମର୍ପଣ, ଭଗବାନଙ୍କୁ ସମର୍ପଣ ହେଲା, ଭଗବାନ ଖାଦ୍ୟ ଗ୍ରହଣ କଲେ। ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଭାବିବେ ଭଗବାନ ଖାଦ୍ୟ ଗ୍ରହଣ କରୁନାହାନ୍ତି, ଯଦିଓ ଭଗବାନ କହିଲେ ମୁଁ ଖାଦ୍ୟ ଗ୍ରହଣ କଲେ ବୋଲି ଭଗବତ ଗୀତାରେ କହିଲେ ଭାଗବତ ମଧ୍ୟ କହିଲେ ଭତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ ଜନ୍ମେ ଭକ୍ତା ପ୍ରାୟ ତଦଂ ଭକ୍ତି ବୃହତ ଅସ୍ନାମି ଅସ୍ନାମି ମୁଁ ଖାଦ୍ୟ ଗ୍ରହଣ କରେ ଅସ୍ନାମି ଶବ୍ଦ ବ୍ୟବହାର କରାଯାଇଛି ପ୍ରେତାତ୍ମନ ଅସ୍ନାମି ଭଗବାନ ଖାଦ୍ୟ ଗ୍ରହଣ କରନ୍ତି। ତେଣୁ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ କହିବେ କ'ଣ ଇଏ କି ଭଗବାନ, ଏମାନେ ଇଏ ତ ସବୁକିଛି ଭଗବାନଙ୍କର ଆଉ ଆମେ କ'ଣ ତାଙ୍କୁ ଦେବୁ, ଭଗବାନଙ୍କ ବସ୍ତୁକୁ ତାଙ୍କୁ ଯଦି ଦେବା ଏଇଟା ଅପରାଧ ହେଇଯିବ ଏଇଭଳି ଭାବରେ ସବୁ ରହିଛି। ବିଶ୍ୱ ଜୀବନ ହେ ତୁମକୁ କରୁଣା ସିନ୍ଧୁ, ଏମାନେ ସାଧାରଣ ଲୋକମାନେ ଭାବନ୍ତି ଭଗବାନଙ୍କର କ'ଣ ପୂଜା ଭଗବାନଙ୍କର ଇଏ ହେଉଛି ଭଗବାନଙ୍କ ଆରାଧନା ବା ସ୍ତୁତି କରାଯାଉଛି, ନା ଭଗବାନ ଯାହା ସବୁ କହିଛନ୍ତି ତା ବିପରୀତ ସେ କହୁଛନ୍ତି ସେଥିରେ ଏଇଟା ଲୋକମାନେ ବୁଝିପାରିବେ ନାହିଁ। ମୁଁ ଗତକାଲି କହୁଥିଲି ମାୟାବାଦ ମାୟାବାଦ ଏଭଳି ରହିଛି ବୁଝିପାରିବେ ନାହିଁ, ମାୟାବାଦ ଏସବୁ ରହିଛି ମାୟାବାଦ ଶାସ୍ତ୍ରକୁ କ'ଣ ମାୟାବାଦ ଭାଷା ଶୁଣିଲେ ହେ ସର୍ବନାଶ। ତେଣୁ ଆମର ଇସ୍କନରେ ଅନ୍ୟ କୌଣସି ସବୁ ରଚନାକୁ ପାଠ କରାଯାଏ ନାହିଁ, ଆମର ଯେଉଁ ଗୋସ୍ୱାମୀ ମାନେ ଯେଉଁ ଆମର ବୈଷ୍ଣବ ମାନେ ରଚନା କରିଛନ୍ତି ସେଇ ରଚନାକୁ ପାଠ କରାଯାଏ, ଅନ୍ୟ କୌଣସି କାରଣ ତା ସବୁ ତତ୍ତ୍ୱଭ୍ରମ ରହିଛି ସବୁ। ତେଣୁ ତାହାର ଦେଲେ ଅନ୍ନକୁଟ କରିଲ ସ୍ୱାଦନ ପୁରୀ ଗୋସ୍ୱାମୀ ଅନେକ ଘଟ କରି ଦେଲ ସୁବାସିତ ଜଳ ବହୁ ଦିନର କ୍ଷୁଧା ଗୋପାଳ ଖାଇଲେ ସଫଳ, ବହୁତ ପ୍ରକାର ଜଳ ତାଙ୍କୁ ପ୍ରଦାନ କଲା ସୁବାସିତ ଜଳ ଏଇଭଳି ଭାବରେ ବହୁତ ଦିନ ସେ କ୍ଷୁଧାରେ ରହିଥିଲେ କ୍ଷୁଧାରେ ରହିଥିଲେ ଗୋପାଳ ସବୁ ଖାଇଲେ ଗୋପାଳ ସବୁ ଖାଇଲେ ଯଦ୍ୟପି ଗୋପାଳ ସବୁ ଅନ୍ନ ବ୍ୟଞ୍ଜନ ଖାଇଲ ତାର ହସ୍ତସ୍ପର୍ଶେ ପୁନଃ ପ୍ରେମନୀ ରହିଲ, ଯଦିଓ ଭଗବାନ ସବୁ ଖାଦ୍ୟ ଗ୍ରହଣ କଲେ କିନ୍ତୁ ତାଙ୍କର ହସ୍ତସ୍ପର୍ଶରେ ସେ ସବୁ ପୁଣି ପୂର୍ଣ୍ଣ ହେଇଗଲା। ପୂର୍ଣ୍ଣ ମଦ ପୂର୍ଣ୍ଣ ବିଦ ପୂର୍ଣ୍ଣା ପୂର୍ଣ୍ଣ ଦେଖେ ଭଗବାନଙ୍କର ହଉଛି ଭଗବାନ ହଉଛି ପୂର୍ଣ୍ଣ, ତେଣୁ ଅଧିକ ଜ୍ଞାନ ସିଏ ଦ୍ୱୈତ ଜ୍ଞାନରେ ତାକୁ ଜାଣିପାରିବ ନାହିଁ ସବୁ ଖାଦ୍ୟ ଏଇଟାକୁ ଦେଖିଲେ ମାଧବେନ୍ଦ୍ରପୁର ଦେଖିଲେ ଏଇଟା ବର୍ଣ୍ଣନା କରାଯାଇଛି। ଏହା ଅନୁଭବ କହିଲା ମାଧବ ଗୋସାଇଁ ତାର ଠାଇଁ ଗୋପାଳର ଲୁକାନ କିଛି ନାହିଁ, ଭକ୍ତଙ୍କ ପାଖରେ ଭଗବାନଙ୍କର କିଛି ଲୁଚା ଜିନିଷ ନାହିଁ, ଭକ୍ତ ସବୁ ଜାଣିପାରନ୍ତି ଭଗବାନଙ୍କର, ଭଗବାନ ସେଠୁ ଖାଦ୍ୟ ଗ୍ରହଣ କରିବାର ସେ ଦେଖିଲେ କହୁଛନ୍ତି। ଏହା ଅନୁଭବ କହିଲେ ମାଧବ ସାହି କାହିଁକି ନା ତାର ନାହିଁ ଗୋପାଳ ଲୋକମାନେ କିଛି ନାହିଁ, ଗୋପାଳଙ୍କର ଅତ୍ୟନ୍ତ ପ୍ରିୟ ସିଏ, ତେଣୁ ସବୁ ଦେଖିଲେ ଭଗବାନ କେମିତି ଖାଦ୍ୟ ଗ୍ରହଣ କରୁଛନ୍ତି ଏବଂ କେମିତି କେମିତି ଖାଦ୍ୟ ଗ୍ରହଣ କରେ ସେ ସବୁ ସ୍ଥାନ ପୁଣି ପୂର୍ଣ୍ଣ ହେଇଯାଉଛି। ଏସବୁ ଦେଖିଲେ ମାଧବେନ୍ଦ୍ର ପୁରୀ ଦେଖିଲେ ଏକ ଦିନର ଉଦ୍ଯୋଗେ ଏଇଛି ମହୋତ୍ସବ କହିଲ ଗୋପାଳ ପ୍ରଭାବ ଭୟ ଅନ୍ୟ ନା ଜାଣିଲ। ଏଇଟା ଗୋପାଳ ପ୍ରଭାବ ରହୁଛି ଏଇଟା କେହି ଜାଣିପାରିଲେ ନାହିଁ। ଏ ଗୋଟିଏ ଦିନର ଉଦ୍ଯୋଗ ଏଇଭଳି ଭାବରେ ଏଇଭଳି ଭାବରେ ଅନେକ ଦିନ ଧରି ଚାଲିବ, କିନ୍ତୁ ଆମର ସମୟ ହେଇଗଲା, ଆମେ କଥାକୁ ବିଶ୍ରାମ ଦେବା। ଯେମିତି ଭଗବାନ ନାମ କୀର୍ତ୍ତନ କରିକି
ଆନନ୍ଦ Thank you.
Jai Radha Krishna Ram, 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 Jai Radha Krishna Ram,